ॐ नमो भगवते वासुदेवाय। अर्जुन किभळि संजय विस्तारित भावरे वर्णना करुछन्ति भूमिका को, गीतार भूमिका को, किभळि अर्जुनंकर भगवत इच्छार मोह आसिछि एवं सांसारिक मोहर शक्तिटा, जो सांसारिक मोह तार प्रभाव केते, से ही ईश्वर भावना सुख दुख सबुत्र कर्ता बोले से निजक भावे। भगवान कृष्ण अच्छा से ही होती सुख दुख सबकि नियंत्रणकारी, जीवटा बुझीपर यह भगवान माया, मायार गति एभली जीव भगवान कहले ना अहंकार विमूल आत्मा कर्ता अहमित मान्यते, कर्ता भावनाशी। अर्जुन भावुचना किंग न राजे न गोविंद ना प्रभु पूर्व श्लोकड़ा कौन चल रही न च श्रेय अनुपश्यामी न च श्रेय अनुपश्यामी हत्वा स्वजन माहवे न कांखे विजय कृष्ण, पूरा डायरेक्ट कृष्ण को संबोधन कर कृष्ण मोर मोर विजय आवश्यक नहीं, न च राज्य सुख आनी राज्य सुख दरकार ना कि विजय दरकार। ଗୋଟେ ଜୀବର ଭାବନା ତାର ବିଚାରଧାରାଟା ଏତେ ପ୍ରବଳ ତା ଭିତରେ କେହି ବି ଢୁକିପାରିବେ, କାରଣ ସେ ଗୋଟେ ଆତ୍ମା ନା, ଆତ୍ମାର ବିଚାରଟା ତାର ସବୁବେଳେ ଗୋଟେ, କାରଣ ସେ ଗୋଟେ ଆତ୍ମା, ତାର ବିଚାରଟା କ'ଣ ରହୁଛି, ତାର ନିଜର ବିଚାର କ'ଣ ରହୁଛି, ତାର ଭଲ ମନ୍ଦର ବିଚାର ସେ ନିଜେ, ମୁଁ ଏଇଟା ମୋର ଏଥିରେ କଲ୍ୟାଣ ହବ, ଯେମିତି ପ୍ରଭୁପାଦ ଲେଖିଲେ ନା ସମସ୍ତେ ନିଜର ମଙ୍ଗଳ ବା କଲ୍ୟାଣ ପଥ କଥା ଚିନ୍ତା କରୁଛନ୍ତି, କେହି ପରମାତ୍ମାଙ୍କୁ ଭୁଲି ଯାଉଛନ୍ତି, କିଏ ଚିନ୍ତା କରୁନା, କାହିଁକି ଏଇଟା ହଉଛି ନା ଆତ୍ମା ନା, ସିଏ ଆତ୍ମାର ଗୋଟେ ସ୍ୱତନ୍ତ୍ର ବିଚାର କରିବାର ଶକ୍ତି ରହିଛି, ତାକୁ ତା ଦେହରେ କିଏ ଇଣ୍ଟରଫିୟର କରିବେନି, ପରମାତ୍ମା ବି କରୁନାହାନ୍ତି ନା। ଏଇଟା ସରେଣ୍ଡରଟା ଆଉ କ'ଣ, ଶରଣାଗତିଟା କ'ଣ, ଶରଣାଗତି କ'ଣ, ଭଗବାନ ତୁମକୁ ଜବରଦସ୍ତି କରିବେ କି, ତୁମକୁ ଶରଣାଗତି ହବାକୁ ପଡ଼ିବ, ତୁମେ ଶରଣ ଯିବ କି ନାହିଁ ସେଟା ତୁମ ଉପରେ, ଭଗବାନ ଯଦି ଶଶି ତତ ଗୁରୁ କହିଦେଲ ନା, ଆତ୍ମାର ବା ତାର ଇଚ୍ଛା ଉପରେ ଇଚ୍ଛାଶକ୍ତି ଉପରେ ହେଇଥିବା ଯେ ମନୁଷ୍ୟ ଆମର ତଟସ୍ଥା ମାନେ କ'ଣ, ଆମ ତଟରେ ଛଡ଼ା ହେଇଛି, ଆମ ଇଚ୍ଛାଶକ୍ତି ଉପରେ ଭଗବାନ ଇଣ୍ଟରଫିୟର କିଛି କରିବେନି, ଆମର ଇଚ୍ଛାଶକ୍ତିରେ କିଛି କିଛି ବି ମୁଣ୍ଡ ପୁରେଇବେନି। ଶରଣାଙ୍ଗତିରେ ଏଇଥିପାଇଁ କଷ୍ଟ, ତୁମେ ଭଲ୍ୟୁମ୍ଟାର କ'ଣ କହୁଛ, ସ୍ୱେଚ୍ଛାକୃତ ଭାବରେ ତୁମକୁ ଶରଣାଙ୍ଗତ ହେବାକୁ ପଡ଼ିବ, ଭଗବାନ କହିଦେଲେ, ଲୋକ ଯେମିତି କୁହନ୍ତି ନା ଭଗବାନ କିଛି କରୁନାହାନ୍ତି ଆଉ ନା କ'ଣ, ମୋତେ ଭଗବାନ ତ କାଇଁ ପ୍ରଭୁ କିଛି ବାଟ ଦେଖାଉନାହାନ୍ତି କିଛି କରୁନାହାନ୍ତି, ଭଗବାନ କ'ଣ କରିବେ, ଭଗବାନ ସବୁ କହିଦେଲେ, ତୁମକୁ ଚେଷ୍ଟା କରିବାକୁ ପଡ଼ିବ, ଭଗବାନ ସାହାଯ୍ୟ କରିବେ, ତୁମର ମନୋଭାବ ତୁମର ବିଚାରଧାରାଟାକୁ ବଦଳେଇବାକୁ ପଡ଼ିବ। ବିଚାରଧାରା ଯଦି ଠିକ୍ ନ ରହିଲା, ବିଶେଷ କରି ପରମାର୍ଥ ମାର୍ଗରେ, ଯେମିତି ଆମମାନେ ଆତ୍ମ ମାର୍ଗରେ ଆସୁଛେ, ଆତ୍ମଚେତନା ମାର୍ଗରେ ଆସୁଛେ, ଆମର କେବଳ ଏଠି ଗୋଟେ ଆତ୍ମ ସମ୍ବନ୍ଧିନୀ କର୍ତ୍ତବ୍ୟ ଚାଲିଛି, ଆତ୍ମାଟାକୁ କେମିତି ପରମାତ୍ମାଙ୍କର ତାଙ୍କର ପ୍ରଭୁଙ୍କ ସେବାରେ ଲଗେଇକି ଆତ୍ମା ବା ଆମର ନିଜର କଲ୍ୟାଣ କରିବା, ଆଉ ଦେହ ସ୍ୱାର୍ଥ ମାନ ସମ୍ମାନ ଏସବୁ କିଛି ଆମର ଏଠି ନାହିଁ, ଯେହେତୁ ଶାରୀରିକ ଚେତନାରେ ଆମେ ରହିଛେ, ଆମକୁ ସେଟା ଟାଣି ହେଇକି ଚାଲି ଆସୁଛି, କିନ୍ତୁ ଆମେ କେବଳ ଆସିଛେ ଯେଉଁ ଏଇ ମାର୍ଗକୁ, ସାଧାରଣ ଲୋକଙ୍କର ତ ଏଇଟା ସବୁ ଜ୍ଞାନ ନାହିଁ, ଆତ୍ମା କ'ଣ ଇଏ କ'ଣ କ'ଣ ତାଙ୍କର ଏଇଟା, ଆତ୍ମା କୌଶଳ ସର୍ବସିଦ୍ଧି ହସି କହନ୍ତି ବିଦ୍ୟାନିଧି, ଲୋକ କହିବେନି ଦୟାନିଧି, ଆତ୍ମା କୌଶଳ ସର୍ବସିଦ୍ଧି, ମାଛ ଖା ମାଂସ ଖା, ଆତ୍ମା ସେ ଆତ୍ମାଟାକୁ ଛଟପଟ କରୁଛି ଦେଖୁନା କେମିତି ଖାଇବି ନ କରି, ବୁଢ଼ୀମାନେ କହି ସେ ଛୁଆଟାକୁ ଆଣିକି ଆମିଷ ଦେଉନ, ତୁମେ ଆତ୍ମାଟାକୁ ଛଟପଟ କରୁଛ, ଏଥିରେ କଲ୍ୟାଣ ହବ, ତା ଆତ୍ମାଟା ଚାହୁଁଛି ନା, ସେ କ'ଣ ବୁଝୁଛନ୍ତି କିଛି, ଆତ୍ମାଟା କ'ଣ ଜାଣିଛନ୍ତି କିଛି, କିଛି ଜାଣନ୍ତି, ସେ ଆତ୍ମଜ୍ଞାନ ନାହିଁ ବୋଲି ଗୋଟେ ଲୋକ ମରିଗଲା ପରେ ବି ଆମିଷ ଦେଉଛନ୍ତି ନା, ଆଉ ସେ ଲୋକଟାକୁ ନା କ'ଣ କେତେ ଦିନ ଭାବିଲେ ଆମିଷ ଦିଆଯାଏ, ତାକୁ ଜାଣିଛ କି ନାହିଁ, ଦଶ ଦିନରେ କ'ଣ ଆମିଷ ଦିଅନ୍ତି, ସେ ଦଶ କି ଏଗାର ବାର ମୁଁ କି ଜାଣିନି, ସେ ଯେଉଁ ଦିନର ହଉ ତ ଦେବେ କି ନାହିଁ ଆମିଷ, କାହିଁ ଆମିଷ ଦେଉଛନ୍ତି, ସେ ମରିଗଲାଣି, ସିଏ ବା ଖାଉଥିଲା ଆମିଷଟା ଆଉ, ସେ କ'ଣ ଆତ୍ମା ବୋଲି ଲୋକଙ୍କର କିଛି ଜ୍ଞାନ ଅଛି, କିଛି ନାହିଁ, ମରିଗଲା ପରେ କ'ଣ ଆତ୍ମା ବୋଲି ଜ୍ଞାନ ଅଛି, କିଛି ନାହିଁ, କେବଳ ଗୋଟିଏ ପଏଣ୍ଟରେ ଗୋଟେ ଲୋକକୁ ବୁଝେଇ ହବ, ଏ ଆତ୍ମା ସ୍ୱର ଭିତରେ ଯେଉଁ ଡିଫରେନ୍ସ, କେବଳ ଗୋଟିଏ ପଏଣ୍ଟରେ ବୁଝିବ, ଆଉ କେଉଁଠି ବୁଝେଇ ହବନି। ଯେଉଁଠି ଏତେ ଡିଫିକଲ୍ଟ ଜବ୍, କ'ଣ ସ୍ୱରର କ'ଣ ଆତ୍ମା ତୁମେ ବୁଝେଇ ପାରିବନି କାହାକୁ, କେବଳ ଗୋଟିଏ ଜିନିଷରେ, ଏ ଜନ୍ମ ଆଉ ମରଣ, ଏଇଥିରେ କେବଳ ବୁଝେଇ ପାରିବ ସେଇ ପଏଣ୍ଟରେ। ପୁଣି ବି ଅତି ମୂଢ଼ ଲୋକ, କିଏ ଦେଖୁଛି ମ ମରିଗଲା ପରେ କାହାର କ'ଣ ହେଉଛି, ମାଟିରେ ମିଶିଗଲା ଗଲା ଆଉ, ସେ ଆତ୍ମାର ନୀତି ତ ମାନିବନି। କେବଳ ଗୋଟେ ଲୋକ ମରିଯାଉଛି, କ'ଣ ଚାଲିଗଲା ପରେ ବ୍ୟକ୍ତିଟା ମରିଯାଉଛି, ସିଏ ତ କେବଳ ସେଇ ପଏଣ୍ଟରେ ତାକୁ ବୁଝେଇ ପାରିବ ନା, ଆଉ କୌଣସି ପଏଣ୍ଟରେ ଆତ୍ମା କଥା କି ମାନିବେନି, କିଛି ମାନିବେନି। ହେ ବଡ଼ ବଡ଼ ଡକ୍ଟର ଫକ୍ଟର ଯେଉଁ ସବୁ ବଡ଼ ବଡ଼ ଲୋକ ସବୁ ଅଛନ୍ତି, କ'ଣ କୁହନ୍ତି ଶିକ୍ଷିତ ଲୋକ, ସିଏ କହିବେ ନା ଏଇଟା ନେଚର, ଇଏ ତାର ପବନ, ହାର୍ଟ ଫଙ୍କସନ୍ ବନ୍ଦ ହେଇଗଲା, ଇଏ ହେଲା, ସେ ମରିଗଲା। ଆତ୍ମାକୁ କେବେ ତୁମେ, ଆତ୍ମାର ସ୍ଥିତିଟାକୁ ଜଗତରେ କେବେ ତୁମେ ସ୍ଥାପନ କରିପାରିବନି, କେବେ କରିପାରିବନି। ଯେମିତି ପରମାତ୍ମା ଭଗବାନ କୃଷ୍ଣଙ୍କର ସ୍ଥିତିରେ ସ୍ଥାପନ କରିବା ଏଇଟା ଗୋଟେ କଷ୍ଟ, ଆତ୍ମାର ସ୍ଥିତିକୁ ସ୍ଥାପନ କରିବାଟା କଷ୍ଟ। ସେ ସବୁ ସୃଷ୍ଟି କରିଛନ୍ତି, କିନ୍ତୁ ତାଙ୍କର କିଛି ସତ୍ତା ଏଠି ନାହିଁ। ଭଗବାନ ସବୁ ତିଆରି କରିଛନ୍ତି ନା କ'ଣ, ସବୁ ତିଆରି କରୁଛନ୍ତି, ବର୍ତ୍ତମାନ ଚାଲିଛି ତାଙ୍କର ପାଣି ପବନ, ତାଙ୍କର ସ୍ଥାନ ସବୁ ତାଙ୍କ ଜିନିଷରେ ଚାଲିଛି, କିନ୍ତୁ ତାଙ୍କ କଥା ଉଠିଲା ମୋର ରିଭୋସନାଲ ଆଟିଚ୍ୟୁଡ଼ ମଣିଷର ଆସିବ। ଭଗବାନ ଗୋଟେ କ'ଣ, ଭଗବାନ ଗୋଟେ କ'ଣ ପୂଜା କରାହବ, ଭଗବାନ ପାଇଁ ଏଇଟା କ'ଣ କରାହବ, କେବେ ବି ତାଙ୍କର ସ୍ଥିତିକୁ ମାନିବା ପାଇଁ ଯିବ ପ୍ରସ୍ତୁତ ନାହିଁ। ଇଏ ଗୋଟେ ବହୁତ ବଡ଼ ଜୀବନର ପତନ ଅବସ୍ଥା ନା, ମାୟାବଦ୍ଧ ଜୀବ ଗୁଡ଼ାକ। ଯେମିତି ଗୋଟେ ସରକାର କ'ଣ, ଜେଲଖାନାରେ ଥିବା ଲୋକ କ'ଣ କହିବ, ଏଇଟା ସିନ୍ସି ହେଉଛି କି ତା କମା ସମୟଟା, ଜେଲଖାନାରେ ଥିବା ଲୋକ ସେ କ'ଣ କହିବ, ଜେଲଖାନାରେ ଯେଉଁ ରହୁଛି, କାରାଗାରରେ ଯିଏ ରହୁଛି କ'ଣ କହୁଛି, ଖାଇବାକୁ ଦେଉଛି କିଏ, ସରକାର ଦେଉଛି, କିନ୍ତୁ ସେ ସରକାର ବିରୋଧୀ। ପ୍ରୂପଦେଇ ଉଦାହରଣ ଦିଅନ୍ତି, କାରାଗାରରେ ଥିବା ଲୋକ ବା ଜେଲରେ ଥିବା ଲୋକକୁ ଖାଇବାକୁ ଦେଉଛି ସରକାର, ସେ ସେଇ ଜେଲଖାନାର ସରକାର ଜିନିଷ ଖାଇକି ସରକାରକୁ ମାରିବ କେମିତି, ପ୍ରଥା ଷଡ଼ଯନ୍ତ୍ର କରୁଛି। ମଣିଷର ଗତିଟା ସେଇଆ ଆଉ, ଆତ୍ମଚେତନା ବିହୀନ ଲୋକ ଗୁଡ଼ାଙ୍କର ସେଇଆ, ବୁଝେଇ ପାରିବନି କିଛି, ତୁମେ ପାଗଳ ହେଇଯିବ। ଏଇଟା କାରାଗାର ମୃତ୍ୟୁ ଠାକୁରଙ୍କର ପଦ, ଶିଶୁ ଆଉ କ'ଣ ମାୟା ଦଣ୍ଡ ସେ ଶବ୍ଦ ଲେଖିଛନ୍ତି, ଦଣ୍ଡ ପାଇଁ ଆଉ, ଦଣ୍ଡ ଜେନ ରାଜା ଜେନ ନଦୀତେ ଚୁବାଏ ସେ ଲେଖିଛନ୍ତି। ରାଜା ଯେମିତି ନଦୀତେ ଦଣ୍ଡ ଜେନ, ଦଣ୍ଡ ଚୋର, ଚୋରକୁ ନେଇକି ରାଜା ନଦୀରେ ଯେମିତି ଚୁବାଏ, ଚୁବାଏ ମାନେ କ'ଣ, ବୁଡ଼ାଏ। ଭାବିଲେ ବୁଝୁଛ କି ନାହିଁ, ଆଗରୁ କେମିତି ଦଣ୍ଡ ଦିଆଯାଏ ଜାଣିଛ, ଏବେ କୋର୍ଟକୁ ପଳାଏ ନା, ନା କଳା ପାଣି ନାହିଁ ମ, ଏଇ ଯେଉଁ ଛୋଟକୁଟିଆ ଯିଏ ତାଙ୍କୁ ନେଇଯିବେ ନୌକାରେ, ନୌକାରେ ସୈନ୍ୟମାନଙ୍କୁ ଭଲ ଭଲ ମୋଟା ସୈନ୍ୟମାନଙ୍କୁ ଧରିକି ନେଇଯିବେ, କହିବେ ନେଇ ଯାତକୁ, ନେଇକି ନଦୀର ମଝିରେ ତାକୁ ଧରା ହବ, କାମିଛା ବେକର ବନ୍ଧା ହବ, ନହେଲେ ଛୁଟିକି ଧରିକି ତାକୁ ପାଣିରେ ବୁଡ଼େଇବେ, ଡଙ୍ଗାରେ ମାନେ ରହିବେ ତାକୁ ପାଣିରେ ବୁଡ଼େଇବେ। ଦଣ୍ଡିଆ ଜେନ ରାଜା ଜେନ ନଦୀତେ ଚୁବାଏ, ମହାପ୍ରଭୁ ତ କହୁଛନ୍ତି ଆଉ ସନାତନ ଶିକାରୀ କ'ଣ ଆଉ, ବୁଡ଼େଇବେ ନଦୀରେ ଆଉ, ଯିବ ସେମିତି ହାବୁଡ଼ୁକୁ ଖାଉଛି ନା ଆଉ, ଯିବେ ମାୟା ନୁହଁ ମିଛେ ମାୟାର ବସେ, ଯାଛ ବସେ ଖାଉଛ ହାବୁଡ଼ୁକୁ ବା, କମଡ ଦୁଃଖ ଇଏ ଜୀବନ, କିନ୍ତୁ ଅଚେତନ ଜୀବନ କେବେ ବି ଜ୍ଞାନ ଆସିବେ। ତାକୁ ତ କାମ ଖାଇଲା ଆଉ, ଆଉ କାମର ତ ସବୁ ସୃଷ୍ଟି ହେଇଗଲା, ଗୋଟେ କାମନା ଆସିଗଲା, ସ୍ତ୍ରୀ କ'ଣ ପୁଂସ ସ୍ତ୍ରୀ ମିଥୁନ ଭାବ, ଇଏ ତ ଅଥ ଗୃହ କ୍ଷେତ୍ର ସୁତାପ୍ତ ବି ତେ ଜନସ୍ୟ ମୋହ ମୟ ମେମତି, ମୋର ଭଗବାନ ଯେଉଁ କାମଟା ଦେଇଛନ୍ତି ସୃଷ୍ଟି, ବ୍ରହ୍ମାଙ୍କର ପୁତ୍ର ସୃଷ୍ଟି କରିବା ପାଇଁ, ସୃଷ୍ଟି ବିସ୍ତାର କରିବା ପାଇଁ ଏମିତି ଜିନିଷ ତିଆରି ଦେଇଛନ୍ତି, ତା ଦେହରୁ ସବୁ ସୃଷ୍ଟି ହବ ଆଉ। ସେ କାମନା ଆସିଗଲା ମାନେ ତାପରେ ଦରକାର ଆଉ, ତୁମର ଟିକେ ଭୋଗ କରିବ, ତାପରେ ଘର ଦ୍ୱାର ସ୍ତ୍ରୀ ପୁତ୍ର କନ୍ୟା ଲାଗିଲା ଜୀବନ ଆଉ, ସେ କ'ଣ ଗୋଟେ ମନେ କରିବ, କିଛି ହାବୁଡ଼ୁକୁ ଖାଉଛି ନା, ହାବୁଡ଼ୁକୁ ଖାଉଛି, କିଛି କହିପାରିବନି। ସେ ଗୋଟେ କୁହନ୍ତିନି କ'ଣ, ଛାତିକି ପଥର କରିକି ରହିବା କଥା, କ'ଣ ଭାବିଲେ କ'ଣ ସଂସାର ମାନେ କ'ଣ, କହିବ ନା ଟିକେ ଆଉ, ଛୁଆଙ୍କୁ ବୁଝେଇବ, ଇଏ ବାବାଜୀଙ୍କୁ ବୁଝେଇବ, ସଂସାର ମାନେ କ'ଣ, ଛାତିକି ପଥର କରିବ, ଛୁଆ ପିଲା ଯାହା କହୁଥିବେ ତାକୁ କ'ଣ କହିବ, ଛାଡ଼ି ପାରିବନି କି ଧରିପାରିବନି, କିଛି କରିପାରିବନି, କ'ଣ ଛାଡ଼ିଦେବ ନା କ'ଣ, କେବେ ଛାଡ଼ିପାରିବ, ଆସକ୍ତି ରହିବ ନା, ନାତିଟା ଅଛି, ଛୁଆଟା ଅଛି, ପୁଅଟା ଅଛି, ସ୍ତ୍ରୀଟା, ଛାଡ଼ି ପାରିବନି, ଆଉ ଧରି ବି ପାରୁନଥିବ, କଷ୍ଟ ଯେତେ ପଶି, ଏ ସଂସାର ହରିଭକ୍ତି ବି ନା, ତୁମେ ପଶି ପାରିବନି କି ବାହାରି ପାରିବନି, ଲେଖିଲେ ଆଉ। ଆଉ ଗୁରୁଦେବ ସେଥିପାଇଁ କୁହନ୍ତି, ଯାହାର ଅତି ଭାଗ୍ୟ ଥିବ, ଗୁରୁଦେବ ଯାହାର ଅତି ଭାଗ୍ୟ ଭଗବାନଙ୍କର କୃପା, ତାକୁ ଗୋଟେ ସ୍ତ୍ରୀ ମିଳିବ ଯେଉଁ ସ୍ତ୍ରୀ କେବଳ କୃଷ୍ଣ ଭକ୍ତିରେ ସାହାଯ୍ୟ କରିବ, ସେ ବିରୋଧ କରିବ, ଯେ କେବଳ ଏତିକି ଗ୍ରସ୍ତ ଜୀବନ ଆଶୀର୍ବାଦ ବୋଲି ଜାଣ। ଏ ପ୍ରଭୁପାଦଙ୍କର କୋର୍ସ ବା ଏବେ କେଦିନ ତଳେ ଇଂଲିଶରେ ମୁଁ ଛାଡ଼ିଥିଲି, ପ୍ରଭୁପାଦ ଲେଖୁଛନ୍ତି, ଇନ୍ ଗ୍ରେସ୍ ଦ ଲାଇଫ୍ ଦେର୍ ଇଜ୍ ଚାନ୍ସ ଅଫ୍ ସେନ୍ସ ଗ୍ରାଟିଫିକେସନ୍, ସେଠି ଇନ୍ଦ୍ର ତୃପ୍ତିର ପୁରା ସୁବିଧା ରହିଛି, ତେଣୁ ଆଡ଼ଭାନ୍ସଡ୍ ସ୍ପିରିଚୁଆଲ୍ ଲାଇଫ୍ ଇଜ୍ ଭେରି ଡିଫିକଲ୍ଟ ଲେଖୁଛନ୍ତି ଅଲମୋଷ୍ଟ ନିଲ୍ ପୁରା ନିଲ୍ ହେଇଯିବ ତୁମ ଆଧ୍ୟାତ୍ମିକ ଜୀବନଟା ନିଲ୍ ହେଇଯିବ ଯଦି ଭକ୍ତ ସଙ୍ଗ ତୁମେ ନ କରିବ ପୁରା ଜିରୋ ହେଇଯିବ ପ୍ରଭୁପଦ ଲେଖୁଛନ୍ତି ଏଇଟା ଆଗରୁ ତ ଟ୍ୟାରେଡ଼ କୁହନ୍ତି ଆଉ ଇନ୍ ଗ୍ରେସ୍ ଲାଇଫ୍ ଇଫ୍ ୟୁ ଆର୍ ନଟ୍ ସିରିୟସ୍ ଦେନ୍ ନୋ ପ୍ରୋଗ୍ରେସ୍ ଗ୍ରସ୍ତ ଜୀବନ ତୁମେ ଯଦି ସିରିୟସ୍ ନୁହଁ ମଙ୍ଗଳ ବ୍ରହ୍ମଚାରୀ ଗ୍ରସ୍ତ ଜୀବନ ନା ବ୍ରହ୍ମଚାରୀ ଯେଉଁ ଧର୍ମ ପାଳନ କରୁଛନ୍ତି ତୁମେ ସେୟା କରିବ ମନ୍ଦିର ଆସିବା ଭାଗବତ ପଢ଼ିବା ଆଗରୁ ପୂଜା କରିବା ସବୁ କରିବ ତା ଦେହରେ ତୁମ ଟଙ୍କା ପଇସା କେମିତି କମ ହେଲା ଅପ୍ ଟୁ ୟୁ ସେଟା ତୁମର ଚିନ୍ତା ସ୍ଲୋ ପ୍ରୋଗ୍ରେସ୍ ଯଦି ଏତିକି କରିବ ତାହେଲେ ଧୀରେ ଧୀରେ ପ୍ରୋଗ୍ରେସ୍ ଟିକେ ହବ ଧୀରେ ହବ ଏତେ କଲା ପରେ ଯଦି କିଛି କରିବନି ନୋ ପ୍ରୋଗ୍ରେସ୍ ଗୁରୁଦେବଙ୍କ ପୁରା ଖଣ୍ଡାଧାର କଥା ଆଉ ଆପଣ ବସିବା କହୁଛନ୍ତି ଆଉ ଅଲମୋଷ୍ଟ ନିଲ୍ କ'ଣ ଅସୁବିଧା କ'ଣ ହବ ଏଇଟା ଦେହ ଚେତନାଟା ନା କ'ଣ ଘୃଣା କରାହଉଛି ଗୃହସ୍ଥ ଜୀବନ ଘୃଣା କରାଯାଉନି ସିଏ ଗୋଟେ ଯିବ ତାର କାମନାଟା ଅଛି ସେ ମରିଯିବ ପାଗଳା ହେଇଯିବ ନର୍କକୁ ପଳେଇବ ପୁରା ଅବୈଧ ସ୍ତ୍ରୀ ସଙ୍ଗ କରିବ ଭଗବାନ ବ୍ୟବସ୍ଥା ବିବାହ କରିଛନ୍ତି କର କିନ୍ତୁ ଚିନ୍ତା କରିବା ଦରକାର ସେଟା ବାବୁ ଗୃହାନ୍ତ କୂପ ହେଇଯିବ ଯଦି ତୁମେ ଭକ୍ତି ନ କରିବ କାରଣ ସରଚେତନାକୁ ଯିବା ପାଇଁ ସେଠି ସବୁ ପ୍ରକାର ଫେସିଲିଟିଜ୍ ଅଛି ବହୁତ ଅଛି ସେଠି ତେଣୁ ଏଇ ଜୀବକୁ କମ୍ ଦୁଃଖ ତାର ଅଛି ଗୋଟେ ଜୀବକୁ ତାକୁ ବାହାର କରିକି ଆଣିବା ଏ ଗୃହାନ୍ତ କୂପ ପ୍ରବଦକୁ ପ୍ରବଦ ଲେଖିଛନ୍ତି ଭାଗବତର ତାଙ୍କୁ ତାଙ୍କୁ ଯଦି ଜଣେ ଅତ୍ୟନ୍ତ ଦୃଢ଼ ବ୍ୟକ୍ତି ଏଇ ଗୁରୁ ବୈଷ୍ଣବ ସେବା ନ ତାଙ୍କୁ ସାହାଯ୍ୟ ନ କରିବେ ପ୍ରହ୍ଲାଦ ମହାରାଜ ସେ କଥା କହିବେ ପ୍ରହ୍ଲାଦ ମହାରାଜଙ୍କ ଇଏରେ କିଏ ଏମିତି ଅଛି କୋ ଗୋହାନ କୋ ଗୃହସ୍ଥ ପୁମାନ ଆସକ୍ତ ଅଜିତେନ୍ଦ୍ରିୟ ମୋଚିତୁମ୍ ସେଇ ଶ୍ଳୋକଟା କିଏ ଏମିତି ଗୃହସ୍ଥ ଅଛି ଯେ ନିଜକୁ ନିଜ ଉଦ୍ଧାର ହେଇକି ପଳେଇ ଆସିବ ତାକୁ ସେଠି ଚକ୍ରବର୍ତ୍ତୀକାର ଲେଖୁଛନ୍ତି ପ୍ରଭୁ ସେଠି ଲେଖିଛନ୍ତି ପ୍ରଭୁ ସବୁ ଲେଖିଛନ୍ତି ମୁଁ ଏଇ କାଲି ଯେମିତି ପଢ଼ୁଥିଲି ଏବେ ଦେଖିଲା ପ୍ରଭୁ ସେଇଆକୁ ଲେଖିଛନ୍ତି ଯେମିତି ଭୋଜନ ଇଚ୍ଛା ନଥିଲେ କିଏ ରନ୍ଧନ କରିବେ ଦେଖ ପ୍ରଭୁ ସେଠି ଲେଖିଛନ୍ତି ସବୁ ଲେଖିଛନ୍ତି ପ୍ରଭୁ ସେଥିପାଇଁ ସେ ଯୋଗାଚାର୍ଯ୍ୟ ଗୁରୁଦେବ ସେଟା କହିଛନ୍ତି ଆଉ ଆମେ ସେତେବେଳେ କ'ଣ ଆମେ ତ ସେତେବେଳେ କେବଳ ପ୍ରଭୁ ବହି ପଢ଼ୁଥିଲୁ ଆମେ କ'ଣ ଆଉ କଳକ ବହି ପଢ଼ୁଥିଲୁ ଆମେ ସବୁ ଟୀକା ଟିପ୍ପଣୀ ସବୁ ଅଣ୍ଡାଳିଲା ପରେ ଦେଖିଲୁ ଆରି ଛୁଆମାନେ କହୁଛ ଏଇଟା ପଢ଼ିବୁ ସେଟା କିଛି ପଢ଼ିବା ତୁମର ଦରକାର ନାହିଁ କିଛି ପଢ଼ିବା ଦରକାର ନାହିଁ ସିମ୍ପଲ ପ୍ରଭୁ ବୁକ୍ସ ପଢ଼ ନିଜ ଜପ କର ନିଜର ସେବା କର ପ୍ରାର୍ଥନା କର କିଛି ଆବଶ୍ୟକ ନାହିଁ କେବଳ ଜଣେ ମହାନ ସେ ମହାନ ଆଚାର୍ଯ୍ୟ ମହାନ ଆଚାର୍ଯ୍ୟ ଆଜିଠି ସବୁ ଜିନିଷକୁ ପୁରା ଏସେନ୍ସକୁ ଆଣି ପୁରା ସମୁଦ୍ର ମନ୍ଥନ କରିକି ଯେମିତି ବାହାରିଲା କ'ଣ କେତେ ବିଷ ପରେ ଗୋଟେ ବାହାରିଲା ପ୍ରଭୁପାଦ ସେଭଳି ଶାସ୍ତ୍ରକୁ ସବୁ ମନ୍ଥନ କରିକି ସବୁ ଜିନିଷକୁ ସାଇଡ୍ କରିକି ପୁରା କୃଷ୍ଣ ଚେତନା ତାଙ୍କର ଫୋକସ୍ଟା କେବଳ କୃଷ୍ଣ ଚେତନା ଉପରେ ରଖିଛନ୍ତି ସେ ଦେଖୁନା ଏଇଠି ଯାହା ମୁଁ ପଢ଼ୁଥିଲି କାଲି ଏଇଠି ପ୍ରଭୁପାଦ ଲେଖିଛନ୍ତି ରାଜ୍ୟାଧିସ୍ପୃହା ବିରହାତ ଉପାୟ ବିଜୟ ମୋମ ପ୍ରବୃତ୍ତି ନ ଯୁକ୍ତା ରାଜ୍ୟାଧିସ୍ପୃହା ମୋର ନାହିଁ ମୋର ବିଜୟର ଇଚ୍ଛା ବି ନାହିଁ ପ୍ରଭୁପାଦ ଲେଖିଛନ୍ତି ନା ଏଠି ପ୍ରଭୁ ଲେଖିଛନ୍ତି ଅର୍ଜୁନ ତାଙ୍କର ଶତ୍ରୁମାନଙ୍କୁ ବଦ୍ଧ କରିବାକୁ ପଛାଉଛନ୍ତି ସେ ଭାବୁଥିଲେ ତାଙ୍କର ଆତ୍ମୀୟ ସୁଜନମାନଙ୍କୁ ଯୁଦ୍ଧରେ ବଦ୍ଧ କଲେ ସେ ଜୀବନରେ ସୁଖ ପାଇବ ନାହିଁ କି ସେ ଯୁଦ୍ଧ କରିବାକୁ ଇଚ୍ଛା କରୁନାହିଁ ଆଚ୍ଛା ଯେଉଁ ବ୍ୟକ୍ତି କ୍ଷୁଦାର୍ଥ ନହେଲେ ସେ ଖାଦ୍ୟ ପ୍ରସ୍ତୁତ କରିବାକୁ ଇଚ୍ଛା କରେ ନାହିଁ ଏ ବଳଦେବ ବିଦ୍ୟାଭୂଷଣ ଟୀକା ତୁମେ ଟୀକା ପଢ଼ିସାରି କ'ଣ କରିବ ତୁମେ ଟୀକା ପଢ଼ିସାରି ଯେଉଁଟା ଜାଣିବା ଏଇଟା ପ୍ରବଦ ଲେଖିଛନ୍ତି ସବୁ ଅଛି ତାଙ୍କର ପୁରା ଭାଗବତ କେବଳ ଏତିକି ଆମର ଭାଗ୍ୟ ଖରାପ ହେଇଗଲା ରସ ଜିନିଷଟାକୁ ପ୍ରବଦ ଲେଖିପାରିଲେ ଯେତିକି ରସ ଜିନିଷକୁ ଆଚାର୍ଯ୍ୟମାନଙ୍କ ରସ ଜିନିଷଟାକୁ ସେ ପରିପୃଷ୍ଟ କରିଥାନ୍ତି ଆଉ ଦଶମ ସ୍କନ୍ଦ ବ୍ରହ୍ମା ମେମୋର ବାନ୍ଧି ଯାଇଛନ୍ତି ଆଉ ତାଙ୍କ ୱାର୍ଡିଂ ତାଙ୍କର ଯେଉଁ ଇଂଲିଶ ୱାର୍ଡିଂ ତାଙ୍କର ଯେଉଁ ପରିଭାଷା ଶବ୍ଦ ବ୍ରହ୍ମସବୁ ସେ ତ ଭଗବାନଙ୍କର ଲୋକ ଆଉ ପୁରା ପ୍ରଭୁଙ୍କର ଲୋକ ଭଗବାନଙ୍କର ନିଜ ଲୋକ ଆସି ନହେଲେ ଏମିତି ସବୁ କରିପାରିବେନି କେହି ବି କରିପାରିବେନି କୌଣସି ଜିନିଷ ମାନେ ଗୋଟେ ନେଚୁରାଲ ଲାଇଫ କାହିଁକି ନେଚୁରାଲ ଲାଇଫ ବୋଲି କୁହାଯିବ ନା ଭାରତୀୟ ଲୋକମାନଙ୍କୁ ତୁମେ ବି କିଛି ବୁଲେଇ ବାଙ୍କେଇ ଦେବ ମୁଲେଇ ବାଙ୍କେଇ ଦେଇକି ଆଟ୍ରାକ୍ଟ କରିଦେବ କ'ଣ ବୁଝିପାରୁଛ କି ନାହିଁ ଭାରତୀୟ ଲୋକମାନଙ୍କୁ ଦେଖୁନ କେତେ ପ୍ରକାର ବାବା ଅଛନ୍ତି ତାଙ୍କୁ ଆଟ୍ରାକ୍ଟ କରୁଛନ୍ତି ବିଦେଶୀମାନଙ୍କୁ ଚଳିବନି ବାପା ବିଦେଶୀମାନେ ଭାରି ନେଚୁରାଲ ଲୋକ କାହିଁକି ସେମାନେ ଭୌତିକବାଦୀ ଲୋକ ନା ତାଙ୍କୁ କନ୍ଭିନ୍ସ କରିବା ତାଙ୍କୁ ସେ ଦେଖିବେ ନେଚୁରାଲ ଜିନିଷଟା କ'ଣ ସେମାନେ ଯେତେ ଜଣ ପ୍ରବାଦ ହୁଅନ୍ତି ଆସ୍ତେ ଆସ୍ତେ ଦେଖୁଥିଲେ ଆଜି ନେଚୁରାଲ ସାଧୁ କେବଳ ତାଙ୍କର ଆଟ୍ରାକ୍ଟ କୃଷ୍ଣ ସବୁବେଳେ କୃଷ୍ଣ ପାଇଁ ବ୍ୟସ୍ତ ଲେଖିବା ପଢ଼ିବା କହିବା କେମିତି କୃଷ୍ଣ ଚେତନ ହେବ କେମିତି ବୁକ୍ସ ହବ ନେଚୁରାଲ ଜଣେ ସାଧୁ ଜଗତରେ ବହୁତ ଅଛନ୍ତି କିନ୍ତୁ ଜଣେ ଗୁରୁଦେବ କୁହନ୍ତି ନା ଗୋଟେ ନେଚୁରାଲ ବୈଷ୍ଣବ ହୁଅ ସ୍ୱାଭାବିକ ବୈଷ୍ଣବ ସେଇଟା ଗୋଟେ ବହୁତ ବଡ଼ ସେଟା ଭଗବାନଙ୍କର ଆଶୀର୍ବାଦ ସମୁଦ୍ର ମନ୍ଥନ କରିକି ସେ ସବୁ ଅମୃତ ଲେଖିଦେଇଛନ୍ତି ସବୁ ଲେଖିଦେଇଛନ୍ତି ତୁମେ ଟୀକା ପଡ଼ି ପଡ଼ି ଯାହା ତୁମେ କହିବା ଲେଖିଦେଇଛନ୍ତି ଏଠି ସେ ଲେଖିଲେ ନା ମମ ପ୍ରବୃତ୍ତି ନ ଯୁକ୍ତା ରନ୍ଧେନ ଯଥା ଭୋଜନ ଇଚ୍ଛା ବିରହୀନ ରନ୍ଧନେ ଯଥା ଭୋଜନ ଇଚ୍ଛା ବିରହୀଣ, ଭୋଜନ ଇଚ୍ଛା ବିରହୀଣ ରନ୍ଧନେ ଯଥା, ଯିଏ ଯାହାର ଭୋଜନ ଇଚ୍ଛା ବି ରହିବ, ଯାହାର ଭୋଜନ କରିବାକୁ ଇଚ୍ଛା ନାହିଁ ସେ ରନ୍ଧନେ ଯଥା, ସେ ରାନ୍ଧିବନି ଯେମିତି ପ୍ରଭୁ ଦର୍ଶନ କରିଦେଲେ। ସେଥିପାଇଁ ସେ ଯୁଦ୍ଧ କରିବାକୁ ଇଚ୍ଛା କରୁ, ଯେପରି ବ୍ୟକ୍ତି କ୍ଷୁଧାର୍ତ୍ତ ନ ହେଲେ ଖାଦ୍ୟ ପ୍ରସ୍ତୁତ କରିବାକୁ ଇଚ୍ଛା କରେ ନାହିଁ, ସେପରି ଅର୍ଜୁନ ଯୁଦ୍ଧ କରିବାକୁ ଇଚ୍ଛା କରୁନଥିଲେ। ସେ ବର୍ତ୍ତମାନ ସ୍ଥିର କଲେ ଯେ ସେ ବଣକୁ ଯାଇ ହା ହତା ସମୟ ଏକାନ୍ତ ଜୀବନ କରିବେ, କିନ୍ତୁ ଏକ କ୍ଷତ୍ରିୟ ହିସାବରେ ସେ ନିଜର ଭରଣ ପୋଷଣ ନିମିତ୍ତ ଏକ ରାଜ୍ୟ ଦରକାର କରନ୍ତି, କାରଣ କ୍ଷତ୍ରିୟମାନେ ଅନ୍ୟ କର୍ମରେ ନିଯୁକ୍ତ ହୋଇପାରିବେ ନାହିଁ। କିନ୍ତୁ ଅର୍ଜୁନଙ୍କର ରାଜ୍ୟ ନାହିଁ, ଅର୍ଜୁନ ତାଙ୍କର ଆତ୍ମୀୟ ସ୍ୱଜନ ଭାଇବନ୍ଧୁମାନଙ୍କର ବିରୁଦ୍ଧରେ ଯୁଦ୍ଧ କରି ରାଜ୍ୟ ଲାଭ କରିବା ଅର୍ଥାତ୍ ପିତୃରାଜ୍ୟ ଫେରି ପାଇବାର ସୁଯୋଗ ମିଳିଛି, କିନ୍ତୁ ସିଏ ଚାହୁଁନାହାନ୍ତି। ତେଣୁ ସେ ଭାବୁଛନ୍ତି ବଣକୁ ଯାଇ ଏକାନ୍ତ ଭାବରେ ହା ହତାଶମୟ ଜୀବନଯାପନ କରିବା ତାଙ୍କ ପକ୍ଷରେ ଶ୍ରେୟସ୍କର ହେବ। ସେଇଟା ପ୍ରପଦ ଲେଖିଲେ ଏଠି ନା ବଳଦେବ ଦର୍ଶନ ରଚନା କଲେ, ତସ୍ମାତ୍ ଅରଣ୍ୟ ନିବସନ ଏବଂ ଅସ୍ମାକମ୍ ଶ୍ଲାଘ୍ୟ ଜୀବନତ୍ୱ ଭାବିଛି। ମୁଁ ଭାବୁଛି ଶ୍ଲାଘ୍ୟ ହେଉଛି ଅରଣ୍ୟ, ଅରଣ୍ୟବାସ, ଏଇଟା ପ୍ରପଦ ବ୍ୟାଖ୍ୟା କଲେ ସବୁ ରଚନା। ସେଥିପାଇଁ ଯଥା ଅଯଥ ଯାହା ଆଚାର୍ଯ୍ୟ ଭଗବାନ କୃଷ୍ଣ କହିଛନ୍ତି ସବୁ ରଚନା କରିଦେଇଛି, ଆଉ ସେଥିରେ ଶକ୍ତି ରହିଛି, ଏ ଗ୍ରନ୍ଥରେ ଶକ୍ତି ରହିଛି। କେବଳ ପଢ଼ିବା ପାଇଁ ପ୍ରବଚନ ଦେବା ପାଇଁ ପଢ଼ିଲେ ହେବନି, ପ୍ରପଦନ ଗ୍ରନ୍ଥକୁ ପ୍ରବଚନ ଦେବା ପାଇଁ ହଁ ପ୍ରବଚନ ଯେତେବେଳେ ରହୁଛି ତୁମେ ସ୍ୱାଭାବିକ ଭାବରେ ଶ୍ରଦ୍ଧା କରିକି ଆଦର କରିକି ଶାସ୍ତ୍ରକୁ ମୋର ଭଜନ କେମିତି ଲାଗିବ, ଗୁରୁ ବୈଷ୍ଣବ କେମିତି ବୁଝିବି, ପ୍ରଭୁଙ୍କର ବାଣୀ ଚାଲ, କେବଳ ପ୍ରବଚନ ଦେବା ପାଇଁ ଏଇଟା ଭଲ ଜିନିଷ, ମୁଁ ଏଇଟା ପଢ଼ିବା ଅଲଗା ଜିନିଷ ଛାଡ଼ିଦେବି, ସେଥିରେ ଶାସ୍ତ୍ର ତୁମକୁ କୃପା କରିବେ। କାରଣ ସାଧୁଗୁରୁଙ୍କର କଥା ନା, ଆଉ ଏଥିରେ ଶକ୍ତି ରହିଛି, ଶକ୍ତି ଏଥିରେ ରହିଛି, ଆଉ ମନକୁ ତୁମେ କିଛି ଗୋଟେ ଜାଣି ଶୁଣିକି ନୂଆ କଥା କହିକି ତୁମେ ଅନ୍ୟ ଜଣଙ୍କର ମାଇଣ୍ଡକୁ କନଭିନ୍ସ କରିପାରିବ, ତା ଅନ୍ତର ହାର୍ଟ ଭିତରେ ତୁମେ ପ୍ରବେଶ କରିପାରିବନି। ଆଚାର୍ଯ୍ୟଙ୍କର ବାଣୀ ନହେଲେ କାହା ହୃଦୟରେ ତୁମେ ପ୍ରବେଶ କରିପାରିବନି, ଆଚାର୍ଯ୍ୟଙ୍କର ବାଣୀକୁ ରିପିଟ୍ କରିବାକୁ ପଡ଼ିବ। ପ୍ରଭୁ ସେଟା ଜାଣିଥିଲେ ନା, ଆଉ ସେ ଆଚାର୍ଯ୍ୟ ଲୋକ ଆଚାର୍ଯ୍ୟ ଆଉ ସେ ସବୁ ସେ ନେଇକି ସେ ନେଇ ବିଦେଶରେ ଯାଇକି ସବୁ ଦେଖୁନା ବେଙ୍ଗଲୀ ଭଜନ ଗୁଡ଼ା ଗାଇଲେ ନା, ଆଉ ବେଙ୍ଗଲୀ ଭଜନ ଗାଇଲେ ବିଦେଶରେ ସବୁ ଦେଖୁନା ବୈଷ୍ଣବ ଭଜନଟା ଶିଖିନି, ବେଙ୍ଗଲୀ ସବୁ ଜାଣିଥିଲେ ଭଜମରେ ମନ ଷଡ଼ଗୋସ୍ୱାମୀ ଅଷ୍ଟକମ୍ ସବୁ ବେଙ୍ଗଲୀ ଭଜନ, ଆମର ଜୀବନ ତାକୁ ଗାଇକି ତାକୁ ସବୁ ଇଂଲିଶରେ ଟ୍ରାନ୍ସଲେଟ୍ ଦେଖୁନା, ଆମେ ସକାଳେ ଶୁଣୁଛେ ତାକୁ ଟ୍ରାନ୍ସଲେଟ୍ କରୁଛନ୍ତି। ଆମେ ଓଡ଼ିଆ ଲୋକଙ୍କୁ ଡର ଲାଗୁଛି କ'ଣ ଆକୁ ଭଜନ ବୋଲିଲେ, ଏ ବେଙ୍ଗଲୀ କହି ଏଠି ବେଙ୍ଗଲୀ ଗୀତ କାହିଁ ଗାଉଛ ଓଡ଼ିଶାରେ, ଓଡ଼ିଶା ଲୋକ ଧରିନେବେ ନା, ଡର ଲାଗେ ଭାରି, ତୁମେ ଓଡ଼ିଆ ଯଦି ବେଙ୍ଗଲୀ କହିବ କହିବ କ'ଣ ବେଙ୍ଗଲୀ ଏଠି ଆସିକି ଓଡ଼ିଆ ଲୋକ ଏଇଟା କ'ଣ ବେଙ୍ଗଲୀ କଥା କହୁଛନ୍ତି, ଆମ ଓଡ଼ିଆ ଭାଷା ମାତୃଭାଷା, ପ୍ରଭୁ ବିଦେଶରେ ଯାଇକି ବେଙ୍ଗଲୀ କଥା କହିବେ, ବେଙ୍ଗଲୀରେ ସବୁ କାହିଁକିନା ସେ ଆଚାର୍ଯ୍ୟଙ୍କ ବାଣୀଟା ହୃଦୟ ଭିତରେ ପ୍ରବେଶ କରିବ, ସେଇଟା ପେନିଟ୍ରେଟ୍ ଯେଉଁ ଇଂଲିଶରେ କହିବ ସେଟା ତୁମ ଭିତରକୁ ଯିବ, ଅଲଗା ସେ ଯେଉଁ ଅଲଗା ଜିନିଷଟା ସବୁ ଟ୍ରିକ୍ଲେ ତୁମେ କିଛି କହିପାରୁଛ ଭଲ, ଏଇଟା ସବୁ ମାଇଣ୍ଡ କି ମାଇଣ୍ଡଟା ଅନ୍ୟ ଜଣଙ୍କ ମାଇଣ୍ଡକୁ ପାସିଫାଏ କରିବ, ତାର ଗୋଟେ କିଛି ଗୋଟେ ଅଛି ଶୁଣିଦେଲେ ତା ଟିକେ ଭଲ ଲାଗିବ, ବାସ୍ ପୁଣି ମାନସିକ ଅବସ୍ଥା ଯେମିତିକି ସେମିତି ଆଚାର୍ଯ୍ୟ ବାଣୀଟା ତୁମକୁ ଉଜ୍ଜୀବିତ କରି ରଖିବ, ସେଟା ବଞ୍ଚେଇକି ରଖିବ। ଆଉ ଏଇ ବର୍ଷା ପାଣି ଆଉ ଭାବିଲେ ବର୍ଷା ପାଣି ଆଉ ଟେକା ପାଣି, ଟେକା ପାଣି କ'ଣ ବୁଝିପାରୁଛ ନା, କ'ଣ ଟେକା ପାଣି ଟେକିକି ଯେଉଁଟା ଦଉଛ କ'ଣ ପାର୍ଥକ୍ୟ କ'ଣ ପକଡ଼ୁଥିଲ, ଏଇଟା ଟେକା ପାଣିଟା ତୁମେ ଦଉଥିବ ଦେଲାବେଳକୁ ସେ ଶୁଖିଗଲା, ଆଜି ଦଉଥିବ କାଲି ଡେଲି ଦଉଥିବ, ତ ଡେଲି ଦଉଥିବ ବର୍ଷା ତାର ଅମୃତତ୍ଵ ରହିଛି, ଅମୃତ ଏକାଥର ଲଗେଇ ଦେଲା ଏକାଥର ଦେଲ ତା ଦେଖୁନ, ତୁମେ ଯେତେ ବୃକ୍ଷ ତୁମେ ପାଣି ଦେଇକି ରଖ ବର୍ଷା ପାଣି ପଡ଼ିଯିବ ତାର ସେ ବୃକ୍ଷର ସବୁ ତା କଲର ବଦଳିଯିବ, ଅମୃତତ୍ଵ ଆଉ ତା ଦେହରେ ରହିଛି ନା, ତାର କ'ଣ ସେ ବର୍ଷା ଜଳର ଏମିତି ଶକ୍ତି ରହିଛି ତା ପତ୍ରରେ ପଡ଼ିଲା ମାନେ ସେ ପଳେଇଯିବ କୁଆଡ଼େ କେଉଁଠିକି ଚେର ପଡ଼ୁଛନ୍ତି, ଆଉ ତୁମେ ଖାଲି ଚେରରେ ଢାଳୁନା କିଛି ନାହିଁ, ସେ ଜୀବନ ନଥିଲା ଭଳିଆ ସେ କୁଣ୍ଡ କୁଣ୍ଡ ଯେଉଁ ଫୁଲ ଗୁଡ଼ା କିଛି ନଥିଲା ଜୀବନ ନଥିଲା ଭଳିଆ ରହିବ, ସେଇଭଳିଆ ଏ କଥା ତୁମେ ଯେତେ ଜିନିଷ ସବୁ ଭଲ ମନ୍ଦ ସବୁ କୁହାକୁହି କରୁଛ ସେଥିରେ କିଛି, ସେଥିପାଇଁ ସବୁବେଳେ ଚେଷ୍ଟା କରିବା ଦରକାର ଆଚାର୍ଯ୍ୟମାନଙ୍କର ବାଣୀକୁ ଶ୍ରବଣ କରିବା, ତାକୁ ଆଦର କରିବା, ତାକୁ କୀର୍ତ୍ତନ କରିବା। ଆମେ ବିଭିନ୍ନ ଅଧିକାର ଦେଇକି ବିଭିନ୍ନ ୱେରେ କଥା କହିପାରେ, କିନ୍ତୁ କନକ୍ଲୁଜନ ଆଚାର୍ଯ୍ୟଙ୍କ ବାଣୀରେ ଦେବାକୁ ପଡ଼ିବ, ଆମର ମତ କିଛି ଏଠି ରହିବନି, ଶାସ୍ତ୍ରପୁରାଣ ମତ ବି ତୁମେ ଦେଇଦେଲେ ଯେ ତୁମେ ଲୋକମାନଙ୍କୁ କନଭିନ୍ସ କରିଦେବ ହେଲା ହବନି, ସେ ସେଟାକୁ ନଲେଜ ଭାବରେ ଗ୍ରହଣ କରିବେ ମନେ ରଖ। ତୁମେ ଶାସ୍ତ୍ରପୁରାଣ କଥା କହିଲେ ଏଇ ଶାସ୍ତ୍ର ଏଇଟା ଅଛି ଏଇଟା ଏମିତି ଅଛି, ସେଇଟାକୁ ଜ୍ଞାନ ଭାବରେ ହଁ ଏ ବାବା ଭଲ ଜ୍ଞାନୀ ଲୋକ, ଆଉ ସେ ଜ୍ଞାନଟା ନେବେ କିନ୍ତୁ ପରିବର୍ତ୍ତନ ହବନି। ଦେଖ ତୁମେ ବୁଝ ମୁଁ ଯେଉଁଟା କହୁଛ ପ୍ରାକ୍ଟିକାଲ ଟ୍ରାଏ କରି ଦେଖ ହବନି, ସେଥିପାଇଁ ବହୁତ ସେ କଲେକ୍ସନ କରିବା ବହୁତ ଜିନିଷ କରିବା ଗୋଟେ ବଡ଼ କ୍ରେଡିଟ୍ ନୁହେଁ, ଏଥିରେ ତୁମେ ଜ୍ଞାନ ତାକୁ ତୁମେ ପ୍ରତିପାଦନ କରିଦେବ, ଲୋକର ବେଶୀ କଲ୍ୟାଣ କିଛି ହବନି, କାରଣ ତା ଆଧାର ନାହିଁ, ତୁମେ ହଜାର ଜ୍ଞାନ ଦେଲେ କ'ଣ ହବ, ତା ମୁଣ୍ଡରେ ଶୁଣିବ ହଁ ଏ ବାବା ବଡ଼ ଜ୍ଞାନୀ ଲୋକ ବହୁତ କିଛି କହିକି ଆଇଲେ, ତୁମେ ଲୋକଙ୍କ ଅଜ୍ଞଙ୍କ ଆଗରେ ବିଜ୍ଞ ହେବା କଥା, କିନ୍ତୁ ଆଚାର୍ଯ୍ୟଙ୍କ ବାଣୀରେ ସତ୍ୟର ପ୍ରଭୁ ରଚନା କରୁଛନ୍ତି ଏ ଜିନିଷକୁ ଆଉ। ତେଣୁ ଏଇମାନଙ୍କର ଏଇ ଯେଉଁ କହୁଛନ୍ତି କିଂ ନା କ'ଣ ନକାଂକ୍ଷ ବିଜୟ କୃଷ୍ଣ ନଚରାଜ୍ୟ ସୁଖାନିଚ, ମୋର କିଛି ଲାଭ ମୁଖ୍ୟ ଜିନିଷ ତାର ହେଲା ମୋର କିଛି ଲାଭ ଆବଶ୍ୟକ ନାହିଁ କିନ୍ତୁ ମୋର କିଛି ଲାଭ ହବନି। ଅଗ୍ନିପୁରାଣରେ ଗୋଟେ ଶ୍ଳୋକ ରହିଛନ୍ତି, ରାଜବା ରାଜପୁତ୍ର ବା ସେନାପତି ଅଥ ଅପି ବାହା ହତମ କ୍ଷେତ୍ରେଣ ସୁରସ୍ତସ୍ୟ ଲୋକେ ଅକ୍ଷୟ ଧ୍ରୁବ। ଏଇ ଲୋକ ମାନେ ଅକ୍ଷୟ ବା ଉଚ୍ଚ ଲୋକକୁ ଯାଆନ୍ତି, ଏମାନଙ୍କର କ୍ଷତି କିଛି ହବନି। କେଉଁ କେଉଁ ମାନେ ରାଜା ରାଜପୁତ୍ର ରାଜାଙ୍କର ପୁଅ ସେନାପତି ଅଥାପି ବା ହତ କ୍ଷେତ୍ରେଣ, ଆଉ ଯିଏ କ୍ଷେତ୍ରରେ ହତ ହେଉଛନ୍ତି, ରାଜା ରାଜପୁତ୍ର ସେନାପତି ଆଉ ଯୁଦ୍ଧରେ ଯିଏ ହତ ହେଉଛନ୍ତି କ୍ଷତ୍ରିୟ ମାନେ ସେମାନେ ଉଚ୍ଚ ଲୋକକୁ ଯିବେ। ତ ଲସ୍ କ'ଣ ଅଛି? କିନ୍ତୁ ଅର୍ଜୁନକୁ ସବୁ ଲସ୍ ଦେଖାଯାଉଛି। ଯେମିତି ସ୍ପିରିଚୁଆଲ ଲାଇଫରେ ଗୋଟେ ଆଧ୍ୟାତ୍ମିକ ଜୀବନ ଜଣେ ପଳାଇଆସିବ, ସେଥିରେ କୃଷ୍ଣଙ୍କ ଇଚ୍ଛା ଗୁରୁଙ୍କର ଇଚ୍ଛା ତାର ସ୍ୱତନ୍ତ୍ର ଇଚ୍ଛା ରହିଲା, ତାକୁ ସବୁ ଜିନିଷଟା ଓଲଟା ଲାଗିବ, ଭକ୍ତିରେ ସବୁ ଜିନିଷ ଓଲଟା ଲାଗିବ, ମୋ ଜୀବନ ବହୁତ ଲସ୍ ହେଇଗଲା। ବହୁତ ବେଳେ ବେଳେ ଭକ୍ତମାନଙ୍କୁ ମୁଁ ଇସ୍କନ ଗାଜି ମୋର ବହୁତ ମୋ ଜୀବନଟା ବର୍ବାଦ ହେଇଗଲା। କ'ଣ ବର୍ବାଦ ହେଇଗଲା ତୋର? କ'ଣ ତୁ ହବାର ଥିଲା ବାପା? ମାୟର ଦାସ ହେଇଥାନ୍ତ, କ'ଣ ତୁମର ବର୍ବାଦ ହେଇଗଲା? ସେଟା କାହିଁକି ତାକୁ ସେମିତି ଲାଗୁଛି? ଏ ଅର୍ଜୁନ ଭଳିଆ ସେ କୃଷ୍ଣଙ୍କର ଇଚ୍ଛାକୁ ବୁଝିବାକୁ କାହିଁ ହୁଏନି? ଯେଉଁ କୋପରେସନ ମାନେ ପରସ୍ପର ସହାୟତାଟା ଜୀବନଟା କାହିଁକି ଆସେନି? ତୁମର ତ ସ୍ୱତନ୍ତ୍ର ଇଚ୍ଛାଟା ରହିବ, ତୁମେ ଚାହିଁବ ସବୁ ଲୋକ ମୋ ସାଙ୍ଗରେ କୋପରେସନ କର, ଏଇଟା ଫିଲୋସଫି ନା, ଦର୍ଶନଟା ନା। ଆଉ ତୁମେ ଏବେ ଯେତେ ଜାଣିଲେ ଶାସ୍ତ୍ର କ'ଣ, ତୁମେ ଦର୍ଶନ ବାଡ଼ ହେଇକି ତୁମେ ଖସି ପଡ଼ିବ ଆଉ ତୁମେ ପ୍ରାକ୍ଟିକାଲ ଲାଇଫ ଉପରେ ସବୁ ଫେଲ୍ ହେଇଯିବ ଆଉ। ତେଣୁ ତୁମର ସ୍ୱତନ୍ତ୍ର ଇଚ୍ଛା ରହିବ, ତୁମେ କ'ଣ ଚାହିଁବ? ଯେମିତି ଘରେ ତୁମର ବାବୁଲିଆର ଇଚ୍ଛା ମୋର ମୁଁ ଏଇଠି ବିଲ୍ଡିଂଟା କରିବି, ତୁମେ କ'ଣ କହିବ? ଘର ଲୋକ ମୋତେ ସପୋର୍ଟ କର, ତୁମ ଘର ଲୋକଙ୍କ ଇଚ୍ଛାରେ ଚାଲିବନି, ତୁମ ଇଚ୍ଛାରେ ଚାଲିବ, ସେଠି କୋପରେସନ ହବ ହେଲାନି। ତୁମେ ଗୋଟେ ସାଇଡ୍ ରହିଲ, ସେମାନେ ଅପୋଜ୍ ନ କଲେ ବି କୋପରେସନ କରିବେ, ତୁମେ ଯାହା କରିବ ସେଭଳିଆ। ଏଇ ଯେଉଁ ଆମର ଯେଉଁ ପରମାର୍ଥ ମାର୍ଗରେ ଆମେ ନିରାଶ ହେବାର ଏଟା ଗୋଟେ କାରଣ, ସାଧୁସନ୍ଥମାନେ ବା ଭକ୍ତମାନେ ନିରାଶ ହେଇଯିବାର ଗୋଟେ କାରଣ, ସେ ମଠ ମନ୍ଦିରକୁ ଆସନ୍ତୁ, ଭକ୍ତ ହୁଅନ୍ତୁ କି ଭଗବାନଙ୍କର ଭଜନ କରୁ, ତାଙ୍କର ଗୋଟେ ଇଚ୍ଛା ରହୁଛି, ସେ ଯେମିତି ମୋ ଇଚ୍ଛା ହିସାବରେ ଏ ସମସ୍ତେ କୋପରେସନ କରନ୍ତୁ, ସେଟା ନହେଲା ତାଙ୍କର ଉତ୍ସାହଟା ଭାଙ୍ଗଲା, ସିଏ ଆଉ ପ୍ରେୟରଟା ଶିଖିଲେନି ନା। ପ୍ରଥମ ପାଠଟା ଏଇଟା ମନେ ରଖ, ପ୍ରଥମ ପାଠ ଏଇଟା, ପ୍ରଥମେ ତୋର ଆସୁଛୁ ପ୍ରଥମେ ଏଇଟା ପ୍ରାର୍ଥନା କରିବା, ଛୁଆଟା ପାଠ ପଢ଼ୁ ପଢ଼ୁ ପ୍ରାର୍ଥନା କରୁଛି ଆଉ ମୋତେ ଭଲ ବୁଦ୍ଧି ପ୍ରଭୁ ଶିଖାଅ ଆଉ ମୋତେ ଭଲ ବାଟ ଦେଖ। ପାଠ ପଢ଼ିଲା ବେଳକୁ ଅଛି ତୁମର ଏବେ ପ୍ରାର୍ଥନା ବୋଲି ଆଉ ସ୍କୁଲ ଅଛି ଯାହା ଅଛି ଏବେ ପ୍ରାର୍ଥନା, ପ୍ରଥମେ ପ୍ରାର୍ଥନା ପଡ଼ିବ, ଆମେ ଟ୍ୟୁସନ ଯେଉଁ ସନ୍ଧ୍ୟା ବେଳେ ଟ୍ୟୁସନ ହୁଏ ସେଥିରେ ବି ପ୍ରାର୍ଥନା ନ ପଡ଼ିଲେ ସାର ବାଡ଼େଇବେ, ସାର କହିବେ ମୁଁ ଆସିବା ପୂର୍ବରୁ ସବୁ ପ୍ରାର୍ଥନା କରିକି ଲ୍ୟାମ୍ପ ଲଗେଇ ବସିଥିବ, ସବୁ କାମରେ ପ୍ରାର୍ଥନା ଅଛି ଆଉ ବିନା ପ୍ରାର୍ଥନାରେ ତୁମେ ଆମେ କେମିତି ପରମାର୍ଥ ଜୀବନରେ ବସିଯିବା, କେମିତି ବସିଯିବା? ଏ ମୁଁ ଦେଖିଛି ଯେଉଁ କ'ଣ ତା ନା ଡ୍ରାଇଭରଟା ଗାଡ଼ି ଉପରୁ ବସିଲାକୁ ଆଗେ ଷ୍ଟେରିଂଟାକୁ ଜୁଆ ରହୁଛି, ସେ ଯେଉଁ କ'ଣ ତା ନା ଏକ୍ସିଲେଟରକୁ ଜୁଆ ରହୁଛି, ଜଜ୍ଟା ଯାଇକି ତାର କୋର୍ଟରେ ବସିଲା ବେଳକୁ ସେ ଆସନକୁ ଜୁଆ ରହୁଛି, ଦୋକାନୀଟା ଯାଇକି ତାର ସେ ଡ୍ରୟରକୁ ଜୁଆ ରହୁଛି ନା କ'ଣ ଭାବିଲୁ? ତୁ ପୂଜା କରୁନା ଦୋକାନ ପୂଜା, ହଁ କେମିତି ଲକ୍ଷ୍ମୀ ଆସିବେ ଆଉ। ସେ ଯେଉଁ ବଟକରାକୁ ଜୁଆର ହେଇ ପଡ଼ିବେ, ବଟକରାର ଫୁଲ ସେ ଯେଉଁ କ'ଣ ଏଇଟା, ଏ ଯେଉଁ ମାରୁଡ଼ି ମାନଙ୍କୁ ସବୁ ଦେଖିଛି, ଏ କୁହ ମାରୁଡ଼ି ମାନେ କଲେ ସେ କହିବେ ବାବା ବସ, ସେତେବେଳେ ବାବା ନୁହେଁ ବସ, ନାସିକି ସୁଦ୍ଧା ଆସେ, ସେ ଆମର ଘରେ ଯେଉଁ ଥିବ ତାକୁ ଯିଏ କାମ କରନ୍ତି ତାକୁ ଧରିକି ଯିବାକୁ ପଡ଼ିବ, ସେ ବସେଇଦେବ, ସବୁ ପୋଛିବ ପରିଷ୍କାର କରିବ, ତା ଡ୍ର ଡ୍ରର ଧୂପ ଦେଖା, ସେ ବଟକରାର ଧୂପ ଦେଖା, ସମସ୍ତେ ପ୍ରାର୍ଥନା କରୁଛନ୍ତି, ତୁମେ ଚାଲି ଆସିବ କହିବ ମୋର ଯୋଜନା, ମୋ ଯୋଜନା ହିସାବରେ କୃଷ୍ଣ ଆସିବ, କୃଷ୍ଣଙ୍କର କ'ଣ ତୁମେ 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 କୃଷ୍ଣଙ୍କର ତୁମେ ଚାକର ନା କୃଷ୍ଣ ତୁମର ଚାକର? ମୁଁ ପ୍ରଶ୍ନ ପଚାରୁଛି, ତୁମେ ଗୋଟେ ପ୍ଲାନ୍ ବନେଇକି ତୁମ ଜୀବନ ଚାଲି ଆସିଲ, ମୁଁ ଏମିତି କରିକି ଏମିତି ହେଇକି ଗୋଟେ ବଡ଼ ଲୋକ ହେଇଯିବି, ଏଗୁଡ଼ା ସବୁ ଚଳିବ ନାହିଁ, କିଛି ଫେଲ୍ ହେଇଯିବ ପରୀକ୍ଷାରେ, ପରୀକ୍ଷାରେ ବିଲକୁଲ ଫେଲ୍ ହେଇଯିବ। ପ୍ରଥମ ପାଠ ଏଇଟା, ପ୍ରଥମ ପାଠ ଏଇଟା, ତୁମେ ପ୍ରାର୍ଥନା କର, ପ୍ରାର୍ଥନା କର, ତୁମ ଜୀବନରେ ଯେମିତି ଯେଉଁ ଦିଗରେ ନଟା ସେ ପରମାତ୍ମା ନା, ସେ ପରମାତ୍ମା ସେ ଆଣିଦେଉଛନ୍ତି, ଆରେ ଏ ଲୋକଟା କାହିଁକି ଆସିଛି, ଏହାର କ'ଣ ଉଦ୍ଦେଶ୍ୟ, କୋପରେସନ କେମିତି ଆସିଛି, ତୁମେ ନିରାଶ ହେଇଯିବ ଆଉ ତୁମେ କେହି କୋପରେସନ କିଛି କରିବେନି ଆଉ। ମାନେ ପ୍ରଭୁପାଦ ଯେତେବେଳେ ବିଦେଶକୁ ଗଲେ, ମୁଁ ତ ସବୁ ଦେଖୁଛି, ମୋତେ ଲାଗୁଛି ପ୍ରଭୁପାଦଙ୍କ କଥା ଗୋଟା ଦେଖୁନା ପ୍ରଭୁପାଦ ଯେ ବିଦେଶକୁ ଗଲେ ଘରେ କପାସନ ତାଙ୍କୁ ମିଳିଲା କି? ଘରେ ମିଳିଲାନି, ବିଦେଶରେ ମିଳିଲା। ପ୍ରଭୁପାଦ କହିଲେ ମୁଁ ଆଶା କରିଥିଲି ଘରେ ମୋର କପରେସନ ମିଳିଲେ, ମୋ ଗୁରୁ ଭାଇ ମୋତେ କପରେସନ କରିବେ, ମିଳିଲାନି। ପ୍ରଭୁପାଦ ଲେଖିଛନ୍ତି ସେ କୋର୍ସଟା ମୁଁ ଛାଡ଼ିଦେଲି। ପ୍ରଭୁପାଦ କହିଲେ ଆଟଲିଷ୍ଟ ମୁଁ ଭାବୁଥିଲି ମୋର ଘରେ କପରେସନ ମିଳିଲାନି, ମୁଁ ମଠକୁ ଗଲେ ମୋ ଗୁରୁ ଭାଇ ମୋତେ କପରେସନ କରିବେ, ସେଠିକି ମୋତେ ମିଳିଲାନି। ଆଉ ମୁଁ ଭାବୁଥିଲି ଦେଶର ଲୋକମାନେ ମୋତେ କିଛି ନେତାମାନେ ମୋତେ କିଛି କପରେ, କେହି ମୋତେ କଲେନି, କେହି କପରେସନ କଲେନି। କିନ୍ତୁ ଆଜି ମୋର ଗୁରୁଦେବଙ୍କ ଦୟାରୁ ମୁଁ ଆଜି ବିଦେଶ ଭୂମିରେ କପରେସନ ପାଉଛି। ସେଥିପାଇଁ ପ୍ରଭୁପାଦ ବହୁତ କ୍ରେଡିଟ୍ ଦିଅନ୍ତି। ମୁଁ ଗୋଟେ ଛୁଆକୁ ମୋର ଦୁଇ ଚାରିଟା ପିଲା ପରିବାର ଛାଡ଼ିଦେଇ ପଳେଇ ଆଇଲି, କିନ୍ତୁ ମୋର ବର୍ତ୍ତମାନ କେତେ ପିଲା ଛୁଆ ମୋତେ ସବୁ ମହାପ୍ରଭୁ ମୋ ଗୁରୁଦେବ ପଠାଉଛନ୍ତି ପିଲାମାନେ। କାରଣ ଏ ଜଗତରେ କେହି କାହାକୁ କପରେସନ କରିବା, କ'ଣ କପରେସନ କ'ଣ ମୁଁ କହୁଥିଲି, ସହଯୋଗ କରିବା, ସହାୟତା କରିବା, ସହଯୋଗ ବାପ ବୋଉ କରିବନି ଆଉ ନା କ'ଣ, ତୁମ ଧନ ଖାଇକି ତୁମକୁ ଠକିବେ, ଜଗତରେ ନାହିଁ। ଆଉ ଭଗବାନ କିନ୍ତୁ ଆମକୁ କପରେସନ କରିବେ, ମୋର ଯୁକ୍ତିଟା ଏହା। ତୁମେ ଯେଉଁ ମଠ ମନ୍ଦିରକୁ ଆସୁଛ, ତୁମେ ସେବା କର, ତୁମେ ଯାହା କର, ତୁମକୁ କେମିତି ଭଗବାନ କାହିଁକି କପରେସନ କରିବେ? ତୁମେ ପ୍ରଭୁଙ୍କ ଇଚ୍ଛାଟା ବୁଝିବାକୁ ଚେଷ୍ଟା କରୁନ, ତୁମର ଯେତେବେଳେ ଇଚ୍ଛା ତୁମେ ରଖିଲ, ଭଗବାନଙ୍କ ତା ଇଚ୍ଛାରେ ସେ ଚାଲୁଛି ଚାଲୁ, ତାର କେତେ ଦୌଡ଼ୁଛି ଦୌଡ଼ୁ, ତା ଗୋଡ଼ ଆଣ୍ଠୁ ଭାଙ୍ଗିଲେ ସେ ତାର ବଡ଼ ଘରକୁ ଯିବ କି କ'ଣ କରିବ କି ବାହ୍ୟ ହବ ସେଟା ବୁଝିବ ନା? ଏଇଟା ପ୍ରାର୍ଥନାର ପଥ, ସବୁବେଳେ ଭଗବାନଙ୍କୁ ଏ ଜପ ମା ଭଗବାନ ପ୍ରାର୍ଥନା ହେଉଛି ପ୍ରଭୁ ମୋତେ କେମିତି ଆପଣ ସେବାରେ ଲଗାନ୍ତୁ, ମୁଁ କ'ଣ ଇଚ୍ଛା କରିବି, ମୋର କ'ଣ ମୋ ଜୀବନରେ କ'ଣ କ'ଣ ଭଲ, ମୁଁ କେମିତି ଜାଣିବି? ଆଚାର୍ଯ୍ୟମାନଙ୍କର ବାଣୀରେ ହିଁ ଶକ୍ତି ରହିଛି। ତେଣୁ ଅର୍ଜୁନଙ୍କର ଅକାଟ୍ୟ ଯୁକ୍ତି ସବୁ ବର୍ତ୍ତମାନ ତିନୋଟି ଶ୍ଳୋକରେ ଚାରିଟି ଶ୍ଳୋକରେ ଏକବାର ନାସ୍ତିବାଚକ କରିଦେବେ, ଭଗବାନଙ୍କ ସହିତ ଯୁକ୍ତି ହେବ ବର୍ତ୍ତମାନ ଚାଲିବ, ଯେ କାହିଁକି ସେ ରାଜ୍ୟ ଚାହୁଁନାହାନ୍ତି ଆଉ କାହିଁକି ସେ ଯୁଦ୍ଧ କରିବାକୁ ଚାହୁଁନାହାନ୍ତି, ସୁଖ ହେବାକୁ ଚାହୁଁନାହାନ୍ତି। କିଂ ରାଜେନ ଗୋବିନ୍ଦ କିଂ ଭୋଗେଇ କିଂ ଭୋଗେର ଜୀବିତ ନବା ଯେ ସାମର୍ଥ୍ୟ କ୍ୟାଂ କାଂକ୍ଷିତ ନମ ରାଜ୍ୟଂ ଭୋଗା ସୁଖାନିଚମ୍ ତୈମେ ବ୍ୟବସ୍ଥିତ ଯୁଦ୍ଧେ ପ୍ରାଣସ୍ତ୍ୟକ୍ତା ଧନାନି ଚ ଆଚାର୍ୟା ପିତରଂ ପୁତ୍ରସ୍ତଥୈବ ଚ ପିତାମହ ମାତୁଲା ଶ୍ୱଶୁରା ପୌତ୍ରା ଶଲ୍ୟ ସମ୍ବଦିନସ୍ତଥା ଏତାନ୍ନାହନ୍ତୁମିଚ୍ଛାମି ଘ୍ରନ୍ତୋପି ମଧୁସୂଦନମ୍ ଅପିତୃଲୋକ୍ୟରାଜସ୍ୟ ହେତୁ କିଂ ନ ମହି କୃତେ ନିହତ୍ୟ ଧାତରାଷ୍ଟ୍ରାନ୍ନ କା ପ୍ରୀତି ସ୍ୟାତ୍ ଜନାର୍ଦ୍ଦନ। ହେ ଗୋବିନ୍ଦ, ଏ ରାଜ୍ୟ ସୁଖ ହବ କିମ୍ବା ଏ ଜୀବନର ଆମର କ'ଣ ଦରକାର? ଯେଉଁମାନଙ୍କ ପାଇଁ ଆମେ ଏସବୁ ଦରକାର କରୁ ସେମାନେ ତ ବର୍ତ୍ତମାନ ଏଠାରେ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରିବା ନିମିତ୍ତ ସଜ୍ଜିତ ହୋଇ ରହିଛନ୍ତି, ତେବେ ଆମର ଏସବୁର କ'ଣ ଆବଶ୍ୟକ ଅଛି? ହେ ମଧୁସୂଦନ, ଯେତେବେଳେ ଆମମାନଙ୍କର ଆଚାର୍ଯ୍ୟ ଗୁରୁଗଣ ପିତୃପୁରୁଷଗଣ ପୁତ୍ରଗଣ ପିତାମହଗଣ ମାତୃଗଣ ଶ୍ୱଶୁରଗଣ ପୌତ୍ରଗଣ ଶାଳକଗଣ ଏବଂ ସମସ୍ତ ଆତ୍ମୀୟ ସ୍ୱଜନମାନଙ୍କର ଧନ ସମ୍ପତ୍ତି ଓ ଜୀବନ ବଳି ଦେବା ପାଇଁ ପ୍ରସ୍ତୁତ ହୋଇ ମୋ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି, ସେତେବେଳେ ଯଦିଓ ମୁଁ ବଞ୍ଚି ରହିପାରେ ତଥାପି ସେମାନଙ୍କୁ କାହିଁକି ମାରିବାକୁ ଇଚ୍ଛା କରି? ହେ ଜନାର୍ଦ୍ଦନ, ହେ ସମସ୍ତ ଜୀବର ପାଳନକର୍ତ୍ତା, ଏ ପୃଥିବୀ କଥା ବା କ'ଣ କହିବି, ଯଦି ମୋତେ ତ୍ରିଭୁବନ ରାଜା କରିଦିଆଯାଏ ତଥାପି ମୁଁ ଏମାନଙ୍କ ସାଥିରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ନାହିଁ। ଦେଖ ଆମ କଥା କିଏ ମାନିବ? ଭଗବାନଙ୍କ ଆଗରେ କ'ଣ କହୁଛନ୍ତି, ଅପି ତ୍ରୈଲୋକ୍ୟ ଗୋବିନ୍ଦ, ତିନି ଲୋକର ରାଜା କଲେ ମୁଁ ଯୁଦ୍ଧ କରିବି। ଗୋଟେ ଜୀବର ଇଚ୍ଛାଟା କେତେ ବଳବାନ, ଗୋଟେ ମାୟାଗ୍ରସ୍ତ ଜୀବ ଇଚ୍ଛା, ମୁଁ ତିନି ଜଗତର ମୋତେ ରାଜା କଲେ ମୁଁ ତ ଯୁଦ୍ଧ କରିବିନି ଆଉ। ଗୋଟେ ମଣିଷର କେତେ ଇଚ୍ଛା ଶକ୍ତିର ବଳବାନ, ଆଉ ଶରଣାଙ୍ଗତିର ସେଇ ହିସାବରେ କେତେ କଷ୍ଟ, ଏଇଥିରୁ ଜାଣିବ ଶରଣାଗତିଟା କେତେ କଷ୍ଟ। ଶରଣାଗତି ମାନେ ଗୁରୁଦେବ କୁହନ୍ତି, ୟୁ କ୍ୟାନ୍ ନଟ୍ ରିଷ୍ଟ୍ରେନ୍ ୟୋର ଇଣ୍ଡିପେଣ୍ଡେଣ୍ଟ, ୱାନ୍ସ ୟୁଜ୍ ମିନ୍ସ ୟୁ କ୍ୟାନ୍ ନଟ୍ ରିଷ୍ଟ୍ରେନ୍ ୟୋର ଇଣ୍ଡିପେଣ୍ଡେଣ୍ଟ। ତୁମେ ଥରେ ଶରଣାଗତ ହେଇଛ ମାନେ ତୁମେ ଫେରେଇ ପାରିବନି, ସେମିତି ନା ସେଟା ଶରଣାଗତର ଯିବନି, ତୁମେ ଆଉ ଫେରେଇ ପାରିବନି କିଛି। ଆମର ସେଟା ନାହିଁ, ଆଦକୁ ଶରଣାଗତ ଆମର ବୁଝିପାରୁଛି ଏପର୍ଯ୍ୟନ୍ତ କି ଶରଣାଗତରା କ'ଣ? ଦେଖୁନ ଭଗବାନ କେମିତି କହୁଛନ୍ତି, କିଂ ରାଜେନ ଗୋବିନ୍ଦ କିଂ ଭୋଗ ସୁଖାନି, କ'ଣ ମୋତେ କ'ଣ ମୋର ରାଜ୍ୟ ହବ? ତାମାନେ କ'ଣ ଯାହା କରୁଛନ୍ତି କାହା ପାଇଁ କରୁଛନ୍ତି? ଆରେ ପ୍ରତିଷ୍ଠା ପାଇଁ ନା, ଇଣ୍ଡାଇରେକ୍ଟଲି ପ୍ରତିଷ୍ଠାକୁ ଇଣ୍ଡିକେଟ୍ କରୁନି, ମୁଁ ଯାହାଙ୍କ ପାଇଁ ଯୁଦ୍ଧ, ଯାହାଙ୍କୁ ଦେଖେ ଶଳା ଶ୍ୱଶୁର ଏମାନେ ତ ସବୁ ମରିଯିବେ, ଏମାନଙ୍କ ପାଇଁ କ'ଣ ଦରକାର ମୋର ଯୁଦ୍ଧ କରିବା? ବଳଦେବୀ ଦେଶ କ'ଣ କହୁଛନ୍ତି ଶୁଣିବା, ପ୍ରଭୁପାଦ ସବୁ ରଚନା କରିଥିବେ, କେତେ ନମ୍ବର 32-35 गोविंद गा सर्वेन्द्र बुद्धि विंदंती त्वमेव मनोगतम प्रति इत्यर्थ प्रथम प्रभु ताको रचना करिछन्ति एठारे अर्जुन भगवान श्रीकृष्ण गोविंद बोली संबोधन करुछन्ति कारण कृष्ण गाभी और इंद्रिय समस्त कृष्ण गाभी और इंद्रिय मान समस्त प्रकार आनंद प्रदान करती प्रथम गोविंद इति गां सर्वेन्द्रिय वृत्ति विंदती गोमाता आ सब इंद्रियंकर वृत्ति को आनंद प्रदान करती तुम्हें मनोगतम प्रति ही इत्यर्थ अर्थात आपण ही मोर मनोभाव को जानते जेहेतु आप इंद्रिय को आनंद दिखते आप जानते मोर मन प्रति कौन मोर दरकार ना यहाँ तर कह प्रपद लिखि ना आगे प्रपद पढ़ना भल से होंगे आनंदर सरोवर स्वतंत्र भाव में यह शब्द गोविंद व्यवहार कर अर्जुन सूचना देखते इंद्रिय मान इंद्रिय मान कौन आनंद देवे जदि गोविंद आम मान इंद्रिय मान आनंद देवा उद्दिष्ट नुहति तथापि आम मैंने गोविंद इंद्रिय मान आनंद देवा चेष्टा करूँ आम मान इंद्रिय स्वतः सन्तुष्ट हो भौतिक जगत प्राय प्रत्येक निज निजर इंद्रिय मान आनंद देवा इच्छा करती भगवान तार आदेश पालन कर सब सुख भोग पदार्थ जोगे देवाई से इच्छा करे जीव जी दरकार करे भगवान से दिखती कि अनुसार तार इंद्रिय मान को सतोष दिखती कितु से लोभर परवर्शी हो से अधिक इच्छा कले भगवान ता देवे ना कि व्यक्ति जिते बड़े उल्टा बाट धरे अर्थात से निज इंद्रिय मान सुख देवा इच्छा नक गोविंद इंद्रिय मान सुख देवा चेष्टा कै से गोविंद कृपा तार सब कामना पूर्ण हो जाए प्रभुपद गोविंद गोविंद शब्द को व्याख्या कर इंद्रिय मान आत्मसुजन मान प्रति कृष्ण स्वाभाविक भाव अनुकंपा था तेणु अर्जुन जाति भाई बंधु कुटुंब प्रति गभीर स्नेह एठार आंशिक भाव में प्रकाशित होणु से युद्ध करने को प्रस्तुत नथिले प्रत्येक निज निजर भाई बंधु कुटुंब आपणार ऐश्वर्य देखा चाहती देख प्रतिष्ठा कथा समस्त देखा चाहती ना कौन बाबल तुमको बिल्डिंग कर कौन कह देख लाबल करदे ना बुढ़ा बयस कह करदे ना पे छुआ गाड़ी करदे दुकान करदे कहना समस्त देखा समस्ते चाहते स्वजन मान कि गोटे करके देखेदेवे किंतु अर्जुन एठार आशंका करछन भाई बंधु कुटुंब युद्ध क्षेत्र प्राणत्याग करेंगे तार विजय हासिल पर से क्यों मान ऐश्वर्य प्रदर्शन करेंगे एपरी अवस्था से ऐश्वर्य उपभोग करने को अक्षम हो उठे यह हूँ भौतिक जीवन एक विचित्र हिसाब किताब विचित्र हिसाब किताब लोक सब देखा गाड़ी करवा ये करवा से करवा घर घर कर भल बिल्डिंग करवा क्या देखे स्त्री छुआ पिला बंधु बांधव सब देखे आमर गोटे एम कार चलेगा एम गोटे गाड़ी आईला एम घर करदेली खाली देखे ऐश्वर्य प्रपद को गोटे विचित्र हिसाब किताब कड़े जीव जीवर तार हिसाब किसी नहीं विचित्र हिसाब किताब खाली लोक देखा कम ए सब जा सब बड़ बड़े जो घर गुड़ाक सब बम्बे दिल्ली जो प्रोग्राम सब कर हाउस प्रोग्राम घर को सब जा देखी सब ये जिते घर दर मुझे बस चिंता करें जो खायापी दिखती जो फ्लैट पत्र भर तक किसी भारी मोर भारी स्क्रुटनाइज जिन जा देख देख से लोक कौन कमी घर कौन द्वार सब मार मार करदे दीज पर किचेन टाइटा गोटे कौन हम मो मुंड को ढुके अच्छा ये प्लेट मुझे जन पचारि खोल लोक मत मो मुंड उठ संभाली पारि मुझे कहली प्रभुजी आपण आपण दीज पुओ तो ये रोना पुओ जाए सेंटर रोचे ये प्लेट कहीं रखिंट किचेन धुआ पोछा करते भजन के करते इत बड़ सेल्फ रुपए गोटे किसी रखा हे मुझे सेल्फ ये बन कहीं बन लोक गोटे अनेसेसरी कहीं किचेन पशिगले लोक जी कह हाँ बढ़िया किचेन टाइम हो लोक पशिगला कौन कह हाँ बाबू भल घर खंडे करती मन कुंडे मुट हो कुंडे मुट हाँ गोटे घर कर लोक लोक जी प्रशंसा न कले तुम गोटे घर कल जी पशिज कौन कह कौन बाबू गोटे घर कर भल लगे कि घर खंडे करदे जी गला देखला बाबूल अरे घर करना कौन हम कौन अर्जुन से अवस्था हम कौन विचित्र हिसाब हिसाब संसार चलती देखा कम सब चलती ना किसी नुहे ये सब खाली शो गोटे शो बाजी चलती किसी ना पड़गल तो गला पढ़ी बयस पड़गल बापा गला तो जिते देखू कई ना कि देखा पड़ा नाटक तुम नाटक चल ड्रेस पत्र पेंटिंग तुम बाजिला बाद्य बाद्य कौन बाद्य केत बाजे बाद्य बाजे कत बाजे ବାହାଘର ପ୍ରସ୍ତାବ ପଡ଼ିଗଲା ତ ବାଜିଲା ବାଜା ଆଉ ତୁ ନାଚିବ ବର୍ତ୍ତମାନ ରାଜା ହବ ଆଉ ବାଜାବାଜି ବୟସ ହେଲା ନା ଦେଖିବ ସେ ଟୋକା କେମିତି ଖେଳେ ସାର୍ଟ ପ୍ୟାଣ୍ଟ ପିନ୍ଧି ଆଗରୁ ସବୁ ସାଇକେଲ ସାଇକେଲ ହିପି ଚୁଟି ଏମିତି ଛାଡ଼ି ପକେଟ୍ରେ ସବୁ ପାନୀୟ ସବୁ ପକେଟ୍ ରଖିଥିବେ ଦୁଇ ମିନିଟ୍ ଯାଇ ଖାଲି କୁଣ୍ଡେଇ ପକାଉଥିବେ ଦେଖିଲେ ହଁ ନାଇଁ ସେ ହଁ ଆମ ବେଳେ ମୁଁ ଦେଖୁଛି ହଷ୍ଟେଲରେ ସେ ପିଲା ଗୁଡ଼ା ରଖନ୍ତି ଆଉ ସେ ମୋଡ଼ା ମୋଡ଼ା ଚୁଟିକୁ ମୋଡ଼ିଆ ନେଇକି ଶିଶୁ ଥିଲା ତାର ବାଜିଲା ବ୍ୟାଣ୍ଡ ବାଜିବା ସମୟ ଆଇଲା ଆସିଗଲା ଆଉ ନାଚିବ ବର୍ତ୍ତମାନ ଆଉ ଦେଖେଇବ ଏବେ ବିଚିତ୍ର ହିସାବ କିତାବ ମହାଜନ ମାଣିଗୁଡ଼ା ନା ଏ ଶବ୍ଦରେ ଦେଖୁନା କେତେ ବଡ଼ କଥା ନା ବିଚିତ୍ର ହିସାବ କିତାବ ଭାଇ କଣରେ କାହାକୁ ଦେଖେଇବା ମଳମୂତ୍ର ସ୍ୱର କୁଆଡ଼େ ପଡ଼ିଯିବୁ ତ ଗଲା ଠକିଣି ପଡ଼ିଯିବୁ ଗଲା ବିଚିତ୍ର ହିସାବ କିତାବ ଅର୍ଜୁନ ଦେଖାଉଛନ୍ତି ବର୍ତ୍ତମାନ ମୁଁ କାହାକୁ ଯୁଦ୍ଧ କରିଲା ପରେ କାହାକୁ ଐଶ୍ୱର୍ଯ୍ୟ ଦେଖିବି ମୁଁ ବିଜୟ କଲି ବୋଲି କି କ'ଣ ଦେଖେଇବା ପାଠ ଏଇଟା ସବୁ ତ ଦେଖିବାର ଚାଲିଛି ଆଉ ଏ ଟାଇଲି ଫାଇଲି ମାର୍ବଲ ଫାର୍ବଲ ପକେଇକି ଦେଖିବାର ଅଛି ନା ଯେଭଳି ଆସିବ ଆଗେ ଆସିକି ପ୍ରସନ୍ନ ଯେଉଁ ଲୋକ ଆସିବା ଘରୁ କ'ଣ ଦେଖିବ ଦେଖୁନା ଯିଏ ଆସୁଛି ଭଗବାନ ମନ୍ଦିରକୁ ସେ ଆଗେ ଟାଇଲି ମାର୍ବଲ ଖୋଜିବ ଇଏ କଳିଯୁଗ ମୁଁ ଯେଉଁଠୁ ଦେଖୁଛି କିରେ ପ୍ରଭୁଙ୍କୁ ଦେଖ ଯିଏ ଆସି ଦେଖିବ ଏଇ ଟାଇଲ ହଁ ଭଲ ଘର ଖଣ୍ଡେ ହେଇଛି ଆଉ ଆଜି ଆସି ଦେଖିବ କ'ଣ ଏଇଟା କେମିତି ଏ ଘର ଗଲା କ'ଣ କିରେ ଘର ସହିତ ଆମର କ'ଣ କାମ ମୁଣ୍ଡ ଗୁଞ୍ଜିବା କଥା ଏଥର କ'ଣ ଅଛି ବିଚିତ୍ର ହିସାବ କେତା ଯେମିତି ଏଇ ଯୋଉ ନାଟକରେ ଯେମିତି ବାଜିଗଲା ସେ ତାର ତିନିଟା ବାଜେ ମୋ ବାବୁଲି ମୋର ଛୋଟ ପିଲା ମନେ ଅଛି କନସର୍ଟ ତିନିଟା କନସର୍ଟ ବାଜିବ ତିନିଟା କନସର୍ଟ ବାଜିବ ମାନେ ଗାଁ ଲୋକମାନଙ୍କୁ ଆଗରୁ ମାଇକ୍ ଲାଗେ ନା ସେ ଫ୍ରି ଇଏ ନା ଲୋକ ଆସିବେନି ତାଙ୍କର ଖା ପିଇ କରିକି ଆସିବେ ରାତି ମାନେ ଛୁଆ ନାତି ଫାତିକି ବି ସବୁ ଆସିବେ ନା ଏଇ ଚାଲ ଚାଲ ନାଟକ କନସର୍ଟ ପ୍ରଥମ କନସର୍ଟ ବାଜିଲା ଦ୍ୱିତୀୟ କନସର୍ଟ ବାଜିଲା ତୃତୀୟ କନସର୍ଟ ତାପରେ ଗୀତନାଟ୍ୟ ଆରମ୍ଭ ହବ କ'ଣ ବୁଝିବେ କି ନା ବାବୁଲି ସେ ଘର ପ୍ରସ୍ତାବ ଯେତେବେଳେ ବାହାଘର ପ୍ରସ୍ତାବ ପଡ଼ିଲା ଏଇଟା ଗୀତନାଟ୍ୟ ଆରମ୍ଭ ହେଲା ଆଗେ ହେ ଚୁଟି ଫୁଟି ଛାଡ଼ିକି ତାର ବୁଲି ଖାଲି ଏପଟ ସେପଟ ଖାଲି ନଟର ପଟର ହବ ତାର ବାହା ଚୋରା ହେଇଗଲା ତାପରେ ଖାଲି ଆସିଗଲା ବେଳ ଦେଖିବା ବେଳ ବର୍ତ୍ତମାନ ସବୁ ଦେଖେଇବ ନ ଦେଖେଇଲେ ତ କିଏ ଭଲ ପାଇବେନି ଆଉ ସ୍ତ୍ରୀ ଛୁଆ ପିଲା ଘର ଦ୍ୱାରା ବିଚିତ୍ର ହିସାବ କିତାବ ଆଉ ଘର ଖଣ୍ଡେ ଭଲ କରୁନା ଗାଡ଼ି ଗୋଟେ ରଖୁନା ଡ୍ରେସ୍ ପତ୍ର ଆଣୁନା ପିଲାଙ୍କୁ ଗୋଟେ ଭଲ ଡ୍ରେସ୍ ଦଉନା ଚାଲିଲା ବିଚିତ୍ର ବିଚିତ୍ର ସଂସାର ଲେଖିଲେ ପ୍ରବାସୀ ୱାର୍ଡିଂ ଦେଇକି ଆଉ ସାଧୁସି ଆଉ ଏ ଭୌତିକ ଏ ଅବସ୍ଥାରେ ଯେ ଐଶ୍ୱର୍ଯ୍ୟ ପୋହ କରିବାକୁ ଅକ୍ଷମ ହୋଇ ଉଠିବ ଏହା ହେଉଛି ଭୌତିକ ଜୀବନର ଏକ ବିଚିତ୍ର ହିସାବ କିତାବ ଅବଶ୍ୟ ଦିବ୍ୟ ଜୀବନରେ ସ୍ୱତନ୍ତ୍ର ହଁ ଅବଶ୍ୟ ଦିବ୍ୟ ଜୀବନ ସ୍ୱତନ୍ତ୍ର ଅଟେ ଭିନ୍ନ ପ୍ରକାର ଅଟେ ଦେଖ ସାଙ୍ଗେ ସାଙ୍ଗେ ଡିସ୍କ୍ରିମିନେସନ ପ୍ରପାତ କରିଦେଲେ ଏଇଟା ଗୋଟେ ଦେଖିବା ଶିଖେଇବା ଜିନିଷ ବିଚିତ୍ର ହିସାବ କିନ୍ତୁ ଦିବ୍ୟ ଜୀବନ ଗୋଟେ ଅଲଗା ଏଠି ସବୁ କରାଯାଉଛି କାହା ପାଇଁ କୃଷ୍ଣଙ୍କ ସୁଖ ପାଇଁ ଦେଖିବା ପାଇଁ କିଛି ନାହିଁ କି ସୁଇଂ ପାଇଁ ସୁଇଂ ନେଚର ଏଠି କିଛି ନାହିଁ ଯେତେବେଳେ ଜଣେ ଭକ୍ତ ଭଗବାନଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଚାହେଁ ପ୍ରପାତ ପୁରା ଆଲୋଚନା କରିଦିନି ସେଇଟାକୁ ଯେତେବେଳେ ଜଣେ ଭଗବାନଙ୍କର ଭକ୍ତ ଯେତେବେଳେ ଜଣେ ଭକ୍ତ ଭଗବାନଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଚାହେଁ ସେତେବେଳେ ଯଦି ଭଗବାନ ଚାହାନ୍ତି ସେତେବେଳେ ସେ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ଐଶ୍ୱର୍ଯ୍ୟ ଗ୍ରହଣ କରିପାରେ ସମସ୍ତ ପ୍ରକାର କିନ୍ତୁ ଯଦି ଭଗବାନ ନ ଚାହାନ୍ତି ତାହେଲେ ସେ ଗୋଟିଏ ପଇସା ସୁଦ୍ଧା ଗ୍ରହଣ କରିବନି କେବେ ଗ୍ରହଣ କରିବ ଅର୍ଜୁନ ତାଙ୍କର ଭାଇ ବନ୍ଧୁ କୁଟୁମ୍ବକୁ ମାରିବାକୁ ଇଚ୍ଛା କରୁନଥିଲେ ଯଦି ସେମାନଙ୍କୁ ମାରିବାକୁ ଦରକାର ପଡ଼ୁଥିଲା ତାହେଲେ ସେ ଭାବୁଥିଲେ ଯେ କୃଷ୍ଣ ସେମାନଙ୍କୁ ବିନାଶ କରନ୍ତୁ ଏ କ୍ଷେତ୍ରରେ ସେ ଜାଣିନଥିଲେ ଯେ ସେମାନେ ଯୁଦ୍ଧକ୍ଷେତ୍ରକୁ ଆସିବା ପୂର୍ବରୁ କୃଷ୍ଣ ସେମାନଙ୍କୁ ମାରିସାରିଛନ୍ତି ଏବଂ ସେ ବର୍ତ୍ତମାନ କୃଷ୍ଣଙ୍କ ହାତରେ ଏକ ଯନ୍ତ୍ର ହୋଇ କାମ କରିବେ ପରବର୍ତ୍ତୀ ଅଧ୍ୟାୟରେ ଏକଥା ପ୍ରକାଶ ପାଇଛି ଭଗବାନ ଏକ ଭଗବାନଙ୍କର ଏକ ସ୍ୱାଭାବିକ ଭକ୍ତ ଭାବରେ ଅର୍ଜୁନ ଇଚ୍ଛା କରୁନଥିଲେ ତାଙ୍କର ଦୁର୍ଦ୍ଦର୍ଶ ଭାଇମାନଙ୍କୁ ମାରିବାକୁ କିନ୍ତୁ ଭଗବାନ ଚାହୁଁଥିଲେ ଯେ ସେମାନେ ସମସ୍ତେ ମରିବେ ଭଗବାନଙ୍କର ଭକ୍ତ ଭଗବାନଙ୍କର ନିୟମ ଲଙ୍ଘନକାରୀ ପାପାଚାରୀ ବଦମାସ ପ୍ରତି ମଧ୍ୟ ବିଦ୍ୱେଷ ପୋଷଣ କରେ ନାହିଁ କିନ୍ତୁ ଭଗବାନ ଭକ୍ତର ଅବମାନନା ସହ୍ୟ କରିପାରନ୍ତି ନାହିଁ ଯଦି କୌଣସି ବଦମାସ ଭକ୍ତ ପ୍ରତି ଅବମାନନା କରେ ତାହା ଭଗବାନଙ୍କର ଅସହ୍ୟ ହୋଇ ଉଠେ ଭଗବାନଙ୍କ ପ୍ରତି ଅବମାନନା କରୁଥିବା ବଦମାସକୁ କ୍ଷମା କରିପାରନ୍ତି ଭଗବାନ ତାଙ୍କ ପ୍ରତି ଅବମାନ କରୁଥିବା ବଦମାସକୁ କ୍ଷମା କରିଦେଇପାରନ୍ତି କିନ୍ତୁ ଯେ ତାଙ୍କର ଭକ୍ତମାନଙ୍କୁ ଅବମାନ କରୁଛନ୍ତି ସେ ତାଙ୍କୁ କ୍ଷମା କରନ୍ତି ନାହିଁ ତେଣୁ ଭଗବାନ ଇଚ୍ଛା କରୁଛନ୍ତି ଏ ବଦମାସମାନଙ୍କୁ ବିନାଶ କରିବାକୁ ଯଦିଓ ଅର୍ଜୁନ ସେମାନଙ୍କୁ କ୍ଷମା ଦେବାକୁ ଇଚ୍ଛା କରୁଛନ୍ତି ତଥାପି ସେ ବଦମାସକୁ ବିନାଶ କରିବାକୁ ସେ ଦୃଢ଼ ନିଶ୍ଚୟ ହୋଇଛନ୍ତି ବଳଦେବ ଦର୍ଶନ କହୁଛନ୍ତି ପ୍ରାଣାନ୍ ପ୍ରାଣାନ୍ ଧନାନୀ ଧନାଶା ଇତି ଲକ୍ଷଣା ବୋଧ୍ୟମ୍ ଏଠି ପ୍ରାଣାନ୍ କୋଉଠୁ କହିଛନ୍ତି ଗୋବିନ୍ଦ କିଂ ରାଜେନ ଗୋବିନ୍ଦ କିଂ ରାଜ୍ୟ ସୁଖ କ୍ୟାପ୍ତାନ ପ୍ରାଣାନ୍ ଧନାନୀ ଚ ଏଠି କହିଲେ ପ୍ରାଣାନ୍ ପ୍ରାଣାନା ପ୍ରାଣାଶା ଧନାନୀ ଆଶା ଇତି ଲକ୍ଷଣା ବୋଧ୍ୟମ୍ କେବଳ ପ୍ରାଣ ନୁହେଁ ପ୍ରାଣ ଆଉ ଧନ ଦିଟା ସ୍ୱ ପ୍ରାଣା ବ୍ୟୟ ଅପି ସ୍ୱ ବନ୍ଧୁ ସୁଖାର୍ଥମ ରାଜ୍ୟସ୍ପୃହାସ୍ୟା ନିଜର ପ୍ରାଣ ନଷ୍ଟ ହୋଇଗଲେ ବି ଜଣେ ନିଜର ବନ୍ଧୁଙ୍କର ସୁଖ ପାଇଁ ଚେଷ୍ଟା କରେ। ତେଷାମ ଅପି ଅତ୍ର ନାଶ ଅପି ଅପି ଅର୍ଥ ଏବେ ଯୁଦ୍ଧ ପ୍ରବୃତ୍ତି ଇତି ଭାବମ। ଏଠି ଅପି କେଉଁଠି ଲାଗିଛନ୍ତି ଦେଖ, ଅପି ତ୍ରିଲୋକ୍ୟ ରାଜେଶ, ସେ କଥା ସେ କହୁଛି। ସେ ଗୋଟେ ଗୋଟେ ଶବ୍ଦ ଧରିବେ ନା, କାହିଁକି ଏଠି ଅପି ଲାଗିଲା, ସେ ପିଥାନ୍ତି। ଆଉ ଭାରି ଭଗବାନଙ୍କର ପୁରା ସିଦ୍ଧାନ୍ତ, ବହୁତ ସୁନ୍ଦର ସିଦ୍ଧାନ୍ତ। ବୈଷ୍ଣବ ଦର୍ଶନ ସେ ରଚନା କଲେ, ଆଉ ଗୋବିନ୍ଦ ଭାଷ୍ୟ ବୈଷ୍ଣବ ଦର୍ଶନ ସବୁ ତାଙ୍କର। ସ୍ୱ ପ୍ରାଣ ବ୍ୟୟ ସ୍ୱ ବନ୍ଧୁ ସୁଖାର୍ଥମ ରାଜସ୍ପୃହା ସେ ତେଷାମ ଅପି ଅପି ନା ଅପି ଅତ୍ର ନାଶ ଅପି ଅର୍ଥେବ ଯୁଦ୍ଧେ ପ୍ରବୃତ୍ତି ଇତି ଭାବ। ବନ୍ଧୁ ନାଶ ହଉଛି, ଆଉ ବନ୍ଧୁଙ୍କର ଧନ ନାଶ ହବ, ପ୍ରାଣ ନାଶ ହବ। ନନୁ ତ୍ୱଂଚେତି କାରୁଣିକ ନହନ୍ୟା ତହି ତେ ସ୍ୱ ରାଜ୍ୟ ନିଷ୍କଣ୍ଟକମ କର୍ତ୍ତୁମ୍ ତୁମେବ ହନ୍ତୁ ଇତି ଭଗବାନ ପ୍ରଶ୍ନ କହୁଛନ୍ତି। ତା ପରବର୍ତ୍ତୀ ଶ୍ଳୋକ ବୋଲି ଲିଙ୍କ କରୁଛନ୍ତି, ଗୋଟେ ଶ୍ଳୋକ କିନ୍ତୁ ଗୋଟେ ଶ୍ଳୋକ କାହିଁକି ଆପରେ ଏ ଶ୍ଳୋକ କହିଲେ। ଭଗବାନ କହିବେ, ଆଚ୍ଛା ତୁମେ ଯଦି ଚାହୁଁନ ଯୁଦ୍ଧ କରିବା ପାଇଁ, କିନ୍ତୁ ସେମାନେ ନିଷ୍କଣ୍ଟକ ରାଜ୍ୟ ପାଇଁ ତୁମକୁ ହତ୍ୟା କରିବେ, ତୁମେ ତାଙ୍କୁ ହତ୍ୟା ନ କଲେ। ତୁମେ ଯଦି କହୁଛ ମୁଁ ଯୁଦ୍ଧ କରିବିନି, ସେମାନେ ନିଷ୍କଣ୍ଟକ ରାଜ୍ୟ ପାଇଁ ତୁମକୁ ହତ୍ୟା କରିବେ, ତାପରେ ତୁମେ କ'ଣ କରିବ? ତାପରେ କ'ଣ କହୁଛନ୍ତି? ଏତାନ୍, ତାପରେ ଶ୍ଳୋକ ଏତାନ୍ କୋଉଠି କେମିତି, କେତେ ନମ୍ବର ଶ୍ଳୋକ? ଏନ୍ତା ଏତାନ୍ ଚତୁରିଶ ନା ମା ତୁଳ ସୁଧ। ଏତାନ୍ ହନ୍ତୁ ଇଚ୍ଛାମି ଘ୍ରନ୍ତୁ ଅପି ମଧୁସୂଦନ, ସେମାନେ ମତେ ମାରିଲେ ବି ମୁଁ ଯୁଦ୍ଧ କରିବିନି। ଭଗବାନ କହିଲେ, ଆରେ ତୁମେ ନ ମାରିଲେ ସେମାନେ ମାରିବେ ନା, ମାରନ୍ତୁ, ତଥାପି ମୁଁ ଯୁଦ୍ଧ କରିବି। ଦେଖ ଜୀବର କେତେ ନିଜ ଇଚ୍ଛାଟା ବଳବାନ। ଆଚ୍ଛା, ମାଂ ଘ୍ରନ୍ତୁ ଅପି ହିଂସତ ଅପି ଏତାନ୍ ହନ୍ତୁ ନ ଇଚ୍ଛାମି, ସେମାନେ ମତେ ମାଂ ଘ୍ରନ୍ତୁ ଅପି ହିଂସତ ଅପି ଏତାନ୍ ହନ୍ତୁ ନ ଇଚ୍ଛାମି। ମାରିବା କଥା କ'ଣ କହୁଛନ୍ତି? ମୁଁ ହିଂସା କରିବାକୁ ଇଚ୍ଛା କରୁନି। ପ୍ରୋପୋସିଟ ରେଫର କଲେ ତାଙ୍କ ପରପୋର୍ଟରେ, ଜଣେ ଭକ୍ତ ସ୍ୱାଭାବିକ ଭାବରେ କେବେ ବି ଚାହେଁ ନା ହିଂସା କରିବା ପାଇଁ। ଏପରି ବଦମାସ ମାନଙ୍କୁ ଯେଉଁମାନେ ଅତି କ'ଣ କୁହନ୍ତି, ଇଏ ଲୋକମାନଙ୍କୁ, ଦୁଷ୍ଟ ଲୋକମାନଙ୍କୁ ବି ସେ କେବେ ହିଂସା କରିବା ପାଇଁ ଚାହେଁ ନା। ମାଂ ଘ୍ରନ୍ତୁ ଅପି ହିଂସତ ଅପି ଏତାନ୍ ହନ୍ତୁ ନ ଇଚ୍ଛାମି, ତ୍ରୈଲୋକ୍ୟ ରାଜସ୍ୟ ପ୍ରାପ୍ତ ଅପି କିଂ ପୁନଃ ଭୂମାତ୍ରସ୍ୟ। ତୁମେ କରିବିନି ନା, ତିନି ଲୋକ କଥା କ'ଣ କହୁଛନ୍ତି? ଏ ଭୂମାତ୍ର କ'ଣ କହୁଛନ୍ତି? ଏଇ ଭୂମଣ୍ଡଳ କଥା କ'ଣ? ତିନି ଲୋକ ପ୍ରାପ୍ତ ହେଲେ ମୁଁ କରିବିନି। ନନୁ ଅନ୍ୟାଥିତ୍ୱା ଧୃତରାଷ୍ଟ୍ର ଧୃତରାଷ୍ଟ୍ର ପୁତ୍ର ଆବହନ୍ତବ୍ୟ। ଭଗବାନ ପ୍ରଶ୍ନ କହୁଛନ୍ତି, ଆଚ୍ଛା ଅନ୍ୟକୁ ତୁମେ ନ ମାର, ମାମୁ ଭାମୁ ଆକୁ କାହାକୁ ନ ମାର, ଧୃତରାଷ୍ଟ୍ରଙ୍କ ପୁତ୍ରକୁ ମାର। ବହୁ ଦୁଃଖ ଦାତୃଣାମ ତେଷାମ ଘାତେ ସୁଖ ସମ୍ଭବାତ୍ ଇଚି ଚେତ୍। ତୁମେ ଅନ୍ୟ କାହାକୁ ନ ମାର, ଧୃତରାଷ୍ଟ୍ରଙ୍କର ପୁତ୍ରକୁ ମାର, ଯେଉଁମାନେ ତୁମକୁ ବହୁତ ଦୁଃଖ ଦେଇଛନ୍ତି, ସେମାନଙ୍କର ମରଣରେ ତୁମର ତ ସୁଖ ହବ। ଯଦି ଭଗବାନ ଏଟା ପଚାରିବେ କହିବେ, ସେ କହୁଛନ୍ତି ତତ୍ରା ହବ। ଭକଣ କହିଲେ ଧାତରାଷ୍ଟ୍ରାଣ ଅଛି, କେଉଁଠି ଅଛି ଧାତରାଷ୍ଟ୍ରାଣ? ହଁ, 35। ଆଉ ସବୁ ଶ୍ଳୋକ ଲିଙ୍କ କରିଛନ୍ତି ସେ ଆଚାର୍ଯ୍ୟ। ଧାତରାଷ୍ଟ୍ରାଣ ଆରମ୍ଭ କହିଲେ କ'ଣ? ଦୁର୍ଯ୍ୟୋଧନାଦି ନାମ ନିହିତ ସ୍ଥିତା ନାମ ନ ପାଣ୍ଡବାନାମ କାହାପ୍ରତି ପ୍ରସନ୍ନତା ସ୍ୟାତ ନ କାହାପ୍ରତି। ଯଦି ଦୁର୍ଯ୍ୟୋଧନାଦି ନ ରହିବେ, ଆମେମାନେ ପାଣ୍ଡବମାନେ ବଞ୍ଚିକି ଆମର କ'ଣ ଲାଭ ହବ? ଅଚିର ସୁଖାଭାସ ସ୍ପୃହା ଚିରତରମ ନରକିଏ ତୁ ଭାତୃବୋଧ ନ ଯୋଗ୍ୟମ। ଭାଇକି ମାରିବା ଇ ଚିରତର ନରକବାସ ହବ। ଅର୍ଜୁନ କହୁଛି, ଭଗବାନ କହୁଛନ୍ତି ଦେଖ ତୁମେ ଆଉ କାହାକୁ ନ ମାର, ଦୁର୍ଯ୍ୟୋଧନଙ୍କର ପାଣ୍ଡବମାନଙ୍କ ସରି ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ତୁମକୁ ବହୁତ ଦୁଃଖ ଦେଇଛନ୍ତି, ତାଙ୍କୁ ମାର, ତୁମର ସୁଖ ହବ। କାରଣ ଭାତୃବୋଧ କରିକି କ'ଣ ଚିରଦିନ ଆମେ ନରକ ରହିବୁ ନା କ'ଣ? ଯୁକ୍ତି ବା ଆତ୍ମତତ୍ତ୍ୱକୁ କେବଳ ଗୋଟେ ଜିନିଷରେ ସମାଜ ବର୍ତ୍ତମାନ ସମାଜର ଲୋକ ହଉ ବା ଗୋଟେ ସାମାଜିକ ଦାର୍ଶନିକ ବୈଜ୍ଞାନିକ ମାନେ ପରିବେଶବିତ ମାନେ ଯେଉଁ ଯେଉଁମାନେ ରହିଛନ୍ତି ତାଙ୍କ ଦୃଷ୍ଟିରୁ ଭଗବାନ ତାଙ୍କୁ ସେ ଜ୍ଞାନ ଦେଇଛନ୍ତି, ଆତ୍ମତତ୍ତ୍ୱକୁ ସମସ୍ତେ ଉଡ଼େଇ ଦେବେ, ସମସ୍ତେ ଉଡ଼େଇ ଦେବେ। ତୁମେ କହିବ କ'ଣ, ତୁମେ ବଞ୍ଚିଲେ ତ ଭଗବାନ ଡାକିବ, ତା ସହିଲା ବଞ୍ଚିବା ପାଇଁ ତୁମେ ସାହାଯ୍ୟ କରିବାକୁ ପଡ଼ିବ, ତୁ ଚାଷ କରିବାକୁ ପଡ଼ିବ, କାମ କରିବାକୁ ପଡ଼ିବ, ଦେଶ ରହିବାକୁ ପଡ଼ିବ, ନୀତି ନୀତି ଜିନିଷଟା ଯଦି ଧରିଦେବେ ତୁମକୁ ଘୁରେଇବେ। ଏଟା ନୀତିର ଉର୍ଦ୍ଧ ଜିନିଷଟା ନା, ଏଟା ଆତ୍ମତତ୍ତ୍ୱ ଜିନିଷ, ସରସଦାରୀର କିଛି ଲିଙ୍କ ନା, 0% ଲିଙ୍କ, 0% ଲିଙ୍କ। ଏଟା ଏତେ ସରତ କିଛି ଆମର ସବୁ ଆତ୍ମା ପାଇଁ କରାହଉଛି ଆଉ, ସବୁ ଆତ୍ମା ପାଇଁ କରାହଉଛି। ଆଉ ଶରୀରର ଉପକାର ଏ ଅଟୋମେଟିକ, ଆତ୍ମା ଯେତେବେଳେ ପ୍ରସନ୍ନତା ପରମାତ୍ମା ତଳେ ପ୍ରସନ୍ନ, ଆତ୍ମା ଯେତେବେଳେ ପରମାତ୍ମାଙ୍କ ସେବାରେ ରହିଲେ, ପରମାତ୍ମା ପ୍ରସନ୍ନ ହେଲେ ଆତ୍ମା ପ୍ରସନ୍ନ ହେଲେ, ଆତ୍ମା ପ୍ରସନ୍ନ ହେଲେ ଇନ୍ଦ୍ରିୟ ମନ ବୁଦ୍ଧି ପ୍ରସନ୍ନ ହେଲେ, ତାପରେ ଶରୀର, ଶରୀର ମାନେ କ'ଣ, ଶରୀର ମାନେ ଇନ୍ଦ୍ରିୟ ମନ ବୁଦ୍ଧି ପରମାତ୍ମା ତ ଆମେ ପରମାତ୍ମାଙ୍କ ସେବା କରୁଛୁ, ଆମର ଶରୀର ଚେତନା, ଆମେ ଶରୀର ଥିଲେ ବି ଆମେ ଶରୀର ଉପରେ ଫୋକସ୍ ଏଇଥିପାଇଁ ଦେବୁନା, ଆମେ କୃଷ୍ଣଙ୍କ ଉପରେ ଫୋକସ୍ ଦେବୁ, କାରଣ କୃଷ୍ଣ ଖୁସି ହେଇଗଲେ ଆତ୍ମା ଖୁସି ହେଇଯିବ, ଆମେ ଆତ୍ମା ଖୁସି, ଆତ୍ମା ଖୁସି ହେଇଗଲେ ମନ ବୁଦ୍ଧି ଇନ୍ଦ୍ରିୟ ଖୁସି ହେଇଗଲା, ଆଉ ମନବୁଦ୍ଧି ଇନ୍ଦ୍ରିୟ ତାହେଲେ ଶରୀରଟା ଆଉ କ'ଣ, ଜଣଙ୍କୁ ସୁଖ ଜଣଙ୍କୁ ଦୁଃଖ କାହିଁ ମିଳୁଛି, ଜଣେ ଭକ୍ତ ଜୀବନରେ ତୁମେ ଦେଖ ସୁଖ ଦୁଃଖ ଲାଗି ରହିଛି, ଜଣଙ୍କୁ ଉତ୍ସାହ ସବୁବେଳେ ଆସୁଛି, ତା ଉତ୍ସାହ କ'ଣ ମନକୁ ମନ ଆସୁଛି, ଆଉ ଜଣଙ୍କୁ ନିରାଶ ଲାଗୁଛି, ତ କିଏ ଦେଉଛି, କାହାକୁ ଅନ୍ଧକାର ଦେଖାହଉଛି, ଦେଖୁନା କ'ଣ କହୁଛି ଭାବିଲେ, ମୋତେ ଚାରିଟା ଅନ୍ଧାର ଦେଖାହଉଛି, କାହାକୁ ଅନ୍ଧାର ଦେଖାହଉଛି, କାହାକୁ ଆଲୁଅ ଦେଖାହଉଛି, ସଂସାରରେ ଦେଖୁନା ଯେମିତିକା, ସେଟା କାହାକୁ ଉତ୍ସାହ ଲାଗୁଛି କି ନିରୁତ୍ସାହିତ ହଉଛି, ତାର କାରଣ କ'ଣ, ତାଙ୍କ ପାଖରୁ ଦେହରେ କିଛି ନାହିଁ, ଦେହ ମନ କିଛି କାମ କରିବନି, ପରମାତ୍ମା ଖୁସି ହେଇଗଲେ, କୃଷ୍ଣ ପରମାତ୍ମା ମାନଙ୍କୁ ଯେତେବେଳେ କୁହାହଉଛି, ଏ ବାହାର କିଏ ଶୁଣୁଥିବ ସେଥିପାଇଁ କହୁଛି, କୃଷ୍ଣ କୃଷ୍ଣ ଖୁସି ହେଇଗଲେ ଆତ୍ମା ଖୁସି ହେଇଯିବେ, ତ ଆମର ଚେଷ୍ଟାଟା ସେୟା ନା, ଆଉ ଦେହ ତ ଅଟୋମେଟିକ ହବ, ଆଉ କୃଷ୍ଣ ଖୁସି ହେଇଗଲେ ପିଓର ବୁଦ୍ଧିଟା ଆସିବ, ଶୁଦ୍ଧ ବୁଦ୍ଧିଟା ଆସିବ, ଜଣେ କହିବେ କ'ଣ ଆପଣ ଖାଲି ଦେହ କଥା, ଦେହଟା କିଛି ଚିନ୍ତା କରିବେନି, କ'ଣ କଥା, ଆରେ କିଛି କରିପାରିବନି ତୁମେ, ତୁମେ ଦେହ ବୁଦ୍ଧିଟା ଦେହର ଭଲ ମଙ୍ଗଳ ପାଇଁ, ମନର କେମିତି ପ୍ରସନ୍ନ ରହିବ, ଦେହଟା କେମିତି ଭଲ ରହିବ, ସବୁ ଜିନିଷଟା ତୁମେ ଦେଖିବ, ସେ ଖାଇଲା ବେଳେ କ'ଣ ହଉଛି, ତୁମର ଯଦି ଭଗବାନ ତୁମକୁ ବୁଦ୍ଧି ନଦେବେ ଖାଇଲା ବେଳେ କ'ଣ କରିବ, ଜାଣିଛ ଏଇଟା ମୁଁ ଶାଗ ଖାଇଲେ ମୋ ଦେହରେ ଗୋଟେ ଦିନ ଖାଇଦେବି କ'ଣ ହଉଛି, କହିକି ବା ତମେ କହି କହିକି ଖାଉଥିବ, ତାପରେ ଖାଇସାରିକି ଝାଡ଼ା ଝପଟା ଭଲ ମନ୍ଦ ନ ଖାଇଥିଲେ ହେଇଥାନ୍ତା, କ'ଣ କିଏ ବୁଦ୍ଧି ଦେଲାନି, କିଏ ବୁଦ୍ଧି ଦେଲାନି, ଚାହିଁ ଚାହିଁକି ମରିବ ମଣିଷ, ମଣିଷ କେମିତି ମରେ କି, ଚାହିଁ ଚାହିଁକି ମରିଯିବ, କୃଷ୍ଣ ସାହାଯ୍ୟ ନକରେ, ସେଥିପାଇଁ ଦେହ କଥାରେ ତୁମେ କେତେ ଗୁଡ଼େଇ ଗୁଡ଼େଇ ତୁମେ ଦେହକୁ ଜଗିବ, ଦେହର ସମସ୍ୟାଟାକୁ କେତେ ଜଗିବ, ସ୍ତ୍ରୀ ପୁତ୍ର କନ୍ୟା ସମସ୍ୟାଟାକୁ କେତେ ଜଗିବ, ନା କ'ଣ ଭାବିଲ, କେତେ ବର୍ଷ ହେଲା, କେତେ ବର୍ଷରେ ବାହା ହେଇଥିଲ, ବିବାହ କେତେ ବର୍ଷରେ ହେଇଥିଲା, ବାପା ଘରେ ଥିଲେ, ଏକୋଇଶ ବୟସର, ଏକୋଇଶରୁ ଏବେ କେତେ ହେଲା, ହଁ ଛପନ, ତାପରେ କେତେ ବର୍ଷ ହେଇଗଲା, ତିରିଶ ବର୍ଷର ଚାଷ ତୁମର, ପରିବାର ଚାଷ, କିଏ ପରିବାର ଚାଷ କରୁଛି, ତୁମ ପରିବାର ଚାଷ ତିରିଶ ବର୍ଷର ପରିବାର ଚାଷ କରୁଛି, କହୁନା କେତେ କେତେ ଧନ୍ଦା ତୁମେ, କୁଆଡ଼ୁ କ'ଣ, କେଉଁ ଦିନ ଗୋଟେ ତୁମେ ଗୋଟେ ଭାବୁଛ କି ସରିଗଲା ବୋଲି, ମୋର ଗୋଟେ ସେଟଲ ହେଇଯିବ, କିଛି ନାହିଁ, ସର ତୁମେ ଭାବୁଛ କ'ଣ, ଏଇ ଯେଉଁ ଶରୀର ସମସ୍ୟାଟା କେତେବେଳେ କିଛି, ପିଲାଗୁଡ଼ା ବଡ଼ ହେଇଗଲେ ମୋର ଟିକେ ରାସ୍ତାକୁ ରାସ୍ତା କ'ଣ ବାଟ ଧରିନେବେ, ଓଡ଼ିଆ ଲୋକଟା ଭାରି ଭଲ ୱାର୍ଡିଂ ଗୁଡ଼ା ନା, ପିଲା ଟିକେ ବଡ଼ ହେଇ ତା ବାହାଚରା କରିଦେବେ ତାଙ୍କ ବାଟ, ତାଙ୍କ ବାଟ ସିଏ ଧରିନେବେ, ବାଟ ଧରିବେ, ସିଏ ବାଟ ଧରିକି କହିବେ ତୁମେ ଆମ ବାଟରେ ଚାଲ, ଆଉ ତୁମେ କ'ଣ କରୁଛ, ବାଟ ଧରେ ଦେଇକି ତୁମେ ଖସିବାର ଅଛି, ଏ ଯେଉଁ ଲୋକଙ୍କୁ ବାଟ ଦେଖାନ୍ତି, କେମିତି ଦେଖାନ୍ତି, କେମିତି ଦେଖାନ୍ତି ଭାବିଲୁ, ସେ ପଚାରିବ ଟିକେ ମୁଁ ଯେ ସୁହଳାକୁ ଯିବି, ବାଟ ଦେଖାନ୍ତି କେମିତି, ଛକ ଜାଗାରେ ଠିଆ ହବ, ଇଏ ଇଏ ଗାଉଁଲି କଥା ନୁହେଁ, ଇଏ ପରମାର୍ଥ କଥା, ସମସ୍ତଙ୍କି ବାଟ ଦେଖେଇବା ମାନେ ତା ପଛେ ପଛେ ଯିବା, ଭାଇ ପଛେ ପଛେ ଗଲେ ତ ସେ ଯାଉଥିବ ପଚାରୁଥିବ, ତୁମେ ତୁମେ ତା ବାଟ କେତେ ଦେଖୁଥିବ, ଛକରେ ଠିଆ ହବ, ଛକରେ ଠିଆ ହେଇ ତ କହିବି ଏଇ ବାଟେ ଯା, ଡାହାଣକୁ ଯା, ପଳା, ଛକର କହିକି ମୋଡ଼ିକି ପଳେଇ ଆସିବ, ହଁ ବୁଝିପାରିଲେ କି ନାହିଁ, ଜୀବନର ଏଭଳିଆ ଛକ କେତେଟା ଅଛି, ଛକଟା ନା ପରମାର୍ଥ ଜିନିଷ ଗୁଡ଼ାକୁ ଆମେ ପଶିବାକୁ ହେଲେ ଶରୀର ଜିନିଷ ଉପରେ ଶରୀର ସାହାଯ୍ୟ ସମସ୍ତଙ୍କୁ କରିବାକୁ ପଡ଼ିବ, କିନ୍ତୁ ଛକ ଉପରେ ଠିଆ ହେଇ ସାହାଯ୍ୟ କର, ତାଙ୍କ ବାଟଟା ଖାଲି ବାଟଟା ଦେଖେଇ ଦିଅ, ସେ ତୁମେ ଗୁରୁଦେବ କହିଲେ ଶିଷ୍ୟ ହଉ, ମଠ ହଉ, ମନ୍ଦିର ହଉ, ସମ୍ପତ୍ତି ହଉ, ବାଡ଼ି ହଉ, କାହାପରେ ଆସକ୍ତି ରଖିବନି, ଆସକ୍ତି କାହାପରେ, କୃଷ୍ଣ ଛକରେ ଠିଆ ହେଇଥିବ, ଆଉ ସବୁ କର, ଆମେ ଏଇ ଭଗବାନ ପାଇଁ ସମସ୍ତେ ତୁମେ ସବୁ କରୁଛ, ଏଇଟା କ'ଣ, ଏଇଟା ଆମେ କରୁଛୁ, ଆମେ ଏଇଠି ରହିବାନି କି ନା, କ'ଣ କୃଷ୍ଣଙ୍କର ଆସକ୍ତି କିଛି ରଖିବନି, ଆସକ୍ତି ଦେଖିଲେ ତୁମେ ଗଲା ଆଉ ଛକର ଆଉ ପଛରେ ଚାଲିଲା, ଆଉ ପଛରେ ଯିବାର ନାହିଁ ବାବା, ତୁମର ତିରିଶ ବର୍ଷ ହେଇଗଲା, କ'ଣ ପଛରେ ଯାଉଛ ନା ଛକରେ ଠିଆ ହେଇଛ ପଛରେ, ହଁ ଝିଅବାର ସରିଗଲେ ସବୁ ହେଇଯିବ, ତ ଆଉ କିଛି କେଉଁ ସରିଲା, କିଛି ସରିବନି, ଶରୀର ପାଇଁ ଏଇଟା ଗୋଟେ ଶରୀର ଧର୍ମଟା, ଏଇଟା ତୁମ କଥା ନୁହେଁ, ମୋ କଥା ନୁହେଁ, କାହା କଥା ନୁହେଁ, ଆମେ କାଲି ସଂସାରରେ ଥିଲେ ବି ଆମେ ସେଇ ପଥରେ ଯାଇଥାନ୍ତୁ, ଶରୀର ପାଇଁ ଗୋଟେ ଏମିତିକା ଜିନିଷ, ପରମାତ୍ମା କୃଷ୍ଣଙ୍କର ସେବା ନ କଲେ ତୁମର କୌଣସି ଲାଇନଟା କ୍ଲିଅର ହବନି। ବାଟଟା ଯୋଉ କହୁଛ, ଲୋକ କହୁଛନ୍ତି ମୁଁ ବାଟଟା ତାଙ୍କ ବାଟ ଧରିଦେଇକି ମୁଁ ତାଙ୍କ ବାଟ ଧରିଦେଲେ ସେ ଯାଇ ଚାଲିଲେ, ବାଟ ଧରେଇ ପାରିବ ନାହିଁ। ତୁମେ ତ ବାଟ ଧରିନ, ବାଟରେ ଅଛ, ବାଟ କ'ଣ ଧରିବ? ତୁମେ ତ ବାଟରେ ଅଛ, ତୁମେ କୃଷ୍ଣଙ୍କର ଭଜନ କରୁନ, କୃଷ୍ଣଙ୍କୁ ପ୍ରାୟୋରିଟି ଦଉନ, ମାନେ ତୁମେ ଅବାଟରେ ଅଛ, ତୁମେ ବାଟ କାହାକୁ ଧରି ପାରିବନି, ସେ ସରଚେତନାଟାରୁ ଟାଣି ନେଇ ପଳେଇଯିବ। ଏ ଅର୍ଜୁନ ଆଜି ସେ କଥା କହୁଛ, ଭଗବାନ କହିଲା ଆଜି କାହାକୁ ନ ମାରିବ, ମାରିବି ଦୁର୍ଯ୍ୟୋଧନ ପୁଅ ଗୁଡ଼ାଙ୍କୁ ମାରେ, ତୋର ମନ ଖୁସି ହବ? ପ୍ରେରଣା ଭାତୃହତ୍ୟା କରି କ'ଣ ମୁଁ ନରକକୁ ଯିବି ନା କ'ଣ? ଅକାଟ୍ୟ ଯୁକ୍ତି ସବୁ ଆଉ ସରଚେତନାରେ, ଆଉ ତୋ ମନକୁ ବା ଏଗୁଡ଼ା ହବ? ଏ ଯୋଉ ଆମେ ସିନା ଭଗବାନ ଗୋଟେ ପୂର୍ବଜନ୍ମର କିଛି ସ୍ୱୀକୃତି ଥିଲା, ଗୁରୁ ବୈଷ୍ଣବର କିଛି ଦୟା ଅଛି, କିଛି ନହେଲେ ଝାଡ଼ୁ ମାରିକି ଭଜନ ହଉ ନ ହଉ ମଠ ମନ୍ଦିର ରହିଯାଇଛନ୍ତି, ସଂସାର ଭିତରେ ପଶିଗଲେ ତୁମର ଅକାଟ୍ୟ ଯୁକ୍ତି ତୁମ ମୁଣ୍ଡକୁ ଆସିବ, ସବୁ କର୍ତ୍ତବ୍ୟ ଗୁଡ଼ା ତୁମକୁ ଲାଗିବ ନା କ'ଣ? ପିଲାଛୁଆଣେ ହେଳା କେମିତି କରିଦେବା, ଏଟା କରିବାକୁ ପଡ଼ିବ, ଏଟା ନକଲ ହବନି, ଇଏ କରିବନି, ସର ଜିନିଷଟା ସେଇଆ ତୁମେ ଘୁରେଇ ଘୁରେଇବ ଖାଲି ଧରିବ ଆଉ। ଆଉ ସେଇଟା ସେଥିପାଇଁ ଗୁରୁଦେବ ସବୁବେଳେ କୁହନ୍ତି ମଠ ମନ୍ଦିର ଗୃହସ୍ଥ ଲୋକମାନେ ସବୁବେଳେ ମଠ ମନ୍ଦିର ସହିତ ରହିବେ, ହରିକଥା ଶ୍ରବଣ କରିବେ, ଉତ୍ସବକୁ ଆସିବେ, ନହେଲେ ତାଙ୍କର କ'ଣ ହବ? ଟଚ୍ ଛାଡ଼ିଯିବ, କ'ଣ ଟଚ୍ ସେଣେ ଲାଗିଯିବ, ଟଚ୍ ଛାଡ଼ିଯିବ, ଟଚ୍ କ'ଣ ମ ଟଚ୍ ସେ ସଂସାର ଆସକ୍ତି ସେଣେ ଲାଗିଯିବ, ହେଣେ ତ ଲାଗିଯିବ ଆଉ ଗଲା ଆଉ ଭୁଲିଯିବ ଆଉ। ସେ ବହୁତ ସଂସାର ଆସକ୍ତିଟା ବହୁତ ବଡ଼ ଇଏ ଜିନିଷଟା ନା। ଆଉ ଏଠି କ'ଣ ଭଗବାନଙ୍କୁ ଦର୍ଶନ କରିବା, ଭଗବାନଙ୍କର ପ୍ରସାଦ ଟିକେ ପାଇବା, କଥା ଶୁଣିବା, ଏଥିରେ ଶକ୍ତିଟା ଆସେ ପ୍ରଭୁଙ୍କ ଦ୍ୱାରା। ଭଗବାନ ଜାଣିନାହାନ୍ତି ସେ ପରିବାର ଜୀବନରେ ଅଛି ମୋ ଜୀବଟା କେତେ କଷ୍ଟ ପାଉଛି ସ୍ତ୍ରୀ ଛୁଆ ପିଲାଙ୍କୁ ନେଇକି, ସେ କ'ଣ ଜାଣିନାହାନ୍ତି? ତୋର ପ୍ରଭୁଙ୍କ ପାଖକୁ ଆସିବାକୁ ପଡ଼ିବ, ନହେଲେ ବା ସରଚେତନାଟା ବଡ଼ ଏଇ ଜିନିଷଟା ଦେଖୁନା କେମିତି ଅକାଟ୍ୟ ଯୁକ୍ତି କରୁଛନ୍ତି ସବୁ। ଦୁର୍ଯ୍ୟୋଧନାଦି ନାମ ନିହିତ୍ୟ ସ୍ଥିତା ନାମ ନ ପାଣ୍ଡବା ନାମ କାହା ପ୍ରୀତି ପ୍ରସନ୍ନ ସ୍ୟାତ୍ ନ କପିଥି ଅଚିର ସୁଖାଭାସମ୍, ଏଥିରେ ସୁଖାଭାସ କିଛି ନାହିଁ। ଚିରତର ନରକ ହେତୁ ଭାତୃବୋଧମ ନ ଯୋଗ୍ୟମ ଇତି ଭାବମ୍, ଚିରତର କ'ଣ ନରକ ଭାତୃ ଭାଇ ବଦ୍ଧ କରିକି ମୁଁ ନରକ ରହିବି ନା କ'ଣ? ଅକାଟ୍ୟ ଯୁକ୍ତି ବା ସରଚେତନା ଆସିଗଲେ ତୁମେ କାହାକୁ ମାନିବନି ଆଉ, କାହାକୁ ମାନିବନି, ଭଗବାନଙ୍କ କଥା ତୁମକୁ କିଛି ଭଲ ଲାଗିବନି, ନୀତିବାଦୀ ଶରୀର ଜିନିଷ ଏଗୁଡ଼ାକ ସବୁ ତୁମକୁ ବଡ଼ ଦେଖା ହବ, ସବୁ ତୁମକୁ ବିଷ ଲାଗିବ। ପୁଣି ଲୋକ କୁହନ୍ତି ମୋତେ ସବୁ ବିଷ ଲାଗୁଛି, ହେ ମୋତେ କିଛି କହନି ମୋତେ ବିଷ ଭଳିଆ ଲାଗୁଛୁ। ସେଇଭଳିଆ ଭକ୍ତିଟା ଗୁରୁ ବୈଷ୍ଣବ ଗୀତା ଭାଗବତ ହରିନାମ ସବୁ ବିଷ ଭଳିଆ ଲାଗିବ, କାହିଁକି ସରଚେତନା ବଢ଼ିଗଲା ଆଉ, ନୀତି ଗୁଡ଼ାକ ଢୁକି ପଡ଼ିବ ସେଠି, ଆଦର୍ଶ ନୀତି ଆଉ କର୍ତ୍ତବ୍ୟବୋଧତା। ହଁ ବାପାମାଙ୍କ ପାଇଁ କିଛି କରିବାର ଅଛି ନା, ଆଉ ସେମାନେ ଅନାଥ ଅଛନ୍ତି, ଏହା ଅଛନ୍ତି, ଶ୍ରବଣ କୁମାର ଏହା କରିଥିଲେ, ଏଇଟା ଏହା କରିଥିଲେ, ଏଠି କ'ଣ ମୁଁ କରୁଛି, ସବୁଗୁଡ଼ା ଢୁକି ପଡ଼ିବ, ତୁମେ ଅସ୍ଥୟ କରିଦେବ। ଏଇଟା ସବୁ ଇଣ୍ଡିକେସନ ଏଇଟା ନା, ଆଉ ଆତ୍ମଜ୍ଞାନଟା ଭଗବାନ କାହିଁକି ଦେବେ? ତୁମେ ଆତ୍ମା ମାର ତାଙ୍କୁ, ପିତାମହ ଭୀଷ୍ମଙ୍କୁ ଆଗେ ମାରିବାକୁ ପଡ଼ିବ, ମୋ କଥା ମାନିବ, ଭୁଲ ଠିକ ନୀତି କିଛି ଜଗତରେ ରହିବ, କୃଷ୍ଣ କଥା ମାନିବାକୁ ପଡ଼ିବ। ଆତ୍ମା ଆତ୍ମା ଜିନିଷଟା ଆଉ ନୀତି ଜିନିଷଟା ସେ ଆଗରୁ କହୁନଥିଲି, ଏସବୁ ଆତ୍ମା ଜିନିଷଟା ତ ଆତ୍ମସ୍ଥିତିରେ ଥିବା ଲୋକ ଗୁଡ଼ା ଜାଣିବା ଆଉ। ସେ ତାଙ୍କ ମା ଅସୁସ୍ଥ, ସିଏ କହିଲା ଆଜ୍ଞା ମୁଁ ଟିକେ ଗୁରୁଦେବଙ୍କୁ ଟିକେ ମାଙ୍କୁ ଦେଖିବାକୁ ଯିବି। କ'ଣ ମାଆକୁ, କ'ଣ ମାଆକୁ ଦେଖାଯିବୁ? ତୁ ମାଆକୁ ଯାଇ ମଚେଇବୁ କି? ତୁ ମାଆକୁ ଯାଇ ମଚେଇବୁ କାହିଁ? ତୁ ଭଜନ କର, ତୋ ମା ଭଲ ରହିବ, କୃଷ୍ଣ ସେବା କର। ଆଜିକାଲି ଛୁଆଙ୍କୁ କହିଲେ କ'ଣ କହିବ? ମାଙ୍କୁ ଟିକେ ଦେଖିବାକୁ ଯିବନି, ମା ଚାଲିବ ଆଉ, ଗୁରୁ ତୁ ବଞ୍ଚେଇଦେବୁ କି? ତୁ ଯାଇ ଦେଖିଦେଲେ ତା ଦେହ ଭଲ ହେଇଯିବ, ବଞ୍ଚିଯିବ? ତୁ କୃଷ୍ଣ ସେବା କର, କୃଷ୍ଣ ଦୟା କଲେ ଭଲ। ଆତ୍ମଚେତନା କଥା ସେ କହୁଥିଲେ, ସେ ବାଲିର ସେ ଯୋଉ ଉଦ୍ଧବ ପ୍ରଭୁ ସେ ପଳେଇ ଆସିଥାଏ, ଯାଇଥାଏ ସେଠି, ଏଠି ଏଠି ପୂଜାରୀ ଆମର ଏଠି କ'ଣ ଅସୁବିଧା ଥାନ୍ତି, ଗଦେଗିରି କି ଗଦେଗିରିର ପୂଜାରୀ ଅସୁବିଧା ଥାନ୍ତି, ସେ ଯାଇଥାଏ ବୁଲିବା ପାଇଁ। ତା ମା ବାପା ମରିଛନ୍ତି, ବାପା ମରିଛନ୍ତି ସେଦିନ, ଗୁରୁଦେବ ଯାଇ ପହଞ୍ଚିଲେ, ତାଙ୍କ ବାପା ବାପା ବହୁତ ସରଳ ଲୋକ ଥିଲେ, ଗୁରୁଦେବଙ୍କ ଶିଷ୍ୟ ସେ ବହୁତ ସରଳ, ବାଲି ଲୋକମାନେ ଭାରି, ଗୁରୁଦେବ କହନ୍ତି ଏହାର ନେଚୁରାଲ ବୈଷ୍ଣବ, ସେ ଭାରି ସରଳ ଲୋକ, ସେ ଭାରି କମ୍ପ୍ଲିକେଟେଡ୍ ଲୋକ ନୁହେଁ, ଭାରି ସରଳ ଲୋକ, ଭଲ ଲୋକ ସବୁ, ଆଉ ସବୁ ତ ବଦଳୁଛି କିନ୍ତୁ ସେମାନେ ତାଙ୍କର ସ୍ୱାଭାବିକ ଗୋଟେ ନେଚର ଅଛି। ସେ ଭାରି ସରଳ ଲୋକ, ସେ ଚାଲିଗଲେ, ଗୁରୁଦେବ ସେଠି ଅଛନ୍ତି, ଗୁରୁଦେବ ଯାଇ ପହଞ୍ଚିଲେ, କହିଲେ କିରେ ତୁ କହିକି ଆସିଥିଲୁ ଏଦିନ, ତୁ କ'ଣ ଯାଇନୁ ହେଠି ପୂଜାରୀ ସେବା, ଭଗବାନଙ୍କ ସେବା କରୁଛୁ, ସେବା ଛାଡ଼ିକି ଏଠି କ'ଣ କରୁଛୁ? ନା ଆଜ୍ଞା ଆମ ବାପା ମରିଛନ୍ତି। ବାପା ମଲା କ'ଣ, ଆଜି ତ ଯିବାକୁ ପଡ଼ିବ, ତାଙ୍କ ମା କାନ୍ଦୁଛନ୍ତି, ଆଜି ବାପା ଗଲେ କାଲି ବେଡ଼ିଙ୍ଗି ଧରିକି। ଗୁରୁଦେବ କହିଲେ ଟିକେଟ କାଟ ଯାଅ, ଭଗବାନ ସେବା କରି ଏଠି ମୁଁ ରହିବି, ବାପାଙ୍କ କଥା କ'ଣ, ବାପାଙ୍କ କ'ଣ, ବାପା କ'ଣ ତ ଆଜିକାଲି ଛୁଆଙ୍କୁ ସେଇଟା କହିବୁ? ଡିଷ୍ଟର୍ବ ହେଇଯିବେ, କହ ବାପା ମରିଗଲା, ଇଏ କ'ଣ ମୋତେ କିଛି ଗୋଟେ ଇଏ କରିବିନି, ନାଇଁ ନାଇଁ କୃଷ୍ଣ ବାପା କଣ ଆମ ଆତ୍ମା ଆଉ ଗୀତାର ଟିଚିଂଟା ଡାଇରେକ୍ଟ ଗୁରୁଙ୍କୁ ମାରିବାକୁ ପଡିବ ଆଉ କଣ ଆମେ କଣ କରିପାରିବା ମା ବାପାଙ୍କର କିଛି ନାହିଁ, ପୁଣି ଆସକ୍ତି ଦେହ ଆସକ୍ତି ବଢେଇବ ଆଉ ଆତ୍ମା ଆଉ ଗୀତା କଣ ପଡିକି ଆମେ ବୁଝିବା, ଏଟା ଜୀବ ଦୟା ମାନେ ନୁହେଁ ବୋଲି ନୁହେଁ କଥା ନୁହେଁ। ସବୁବେଳେ ଚିନ୍ତା କରେ ଭରତ ମହାରାଜଙ୍କର ଏତେ ବଡ଼ ସ୍ଥିତିରୁ ସେ ଆଜି ଅସୁବିଧାରେ ପଡ଼ିଗଲେ, ଆମର ଆସକ୍ତିଟା କେଉଁଠିକି ରହୁଛି ହେ ଦେଖୁନା, ଆତ୍ମଚେତନା କଥା ଆଉ ସେଗୁଡ଼ା ସବୁ ମହାଜନଙ୍କର ଜିନିଷ ନା, ତାକୁ ସବୁ କିଏ ବୁଝିପାରିବେ କିଏ କିଛି, ମା ବାପା ଦେହ ସମ୍ବନ୍ଧ ଏଗୁଡ଼ାକ ଗୁରୁଦେବ ପୁରା ସବୁ ଷ୍ଟ୍ରିକ୍ଟଲି ଆମକୁ ମନା କରିଛନ୍ତି ଟୋଟାଲ। ଆମ ନାଇଁ ଘର ଘରକୁ ଆମେ କେବେ ଯାଉନା, କେବେ ବି କ'ଣ ଘରୁ କ'ଣ ଯିବୁ ଆଉ ଝିଅ କି ସ୍ୱପ୍ନ ବି କେତେବେଳେ ଚିନ୍ତା ହେଇ ନାହିଁ କିଛି ବି ନାହିଁ, ସେଟା ଗୁରୁଦେବ ମୋତେ ଭଲ ପାଉନଥିଲେ। ସେ କ'ଣ କହୁଛ ତୁମେ ଆସିଛ ସବୁ କୃଷ୍ଣଙ୍କୁ ପାଇବା ପାଇଁ, ତୁମେ କୃଷ୍ଣ ପାଇବା ପାଇଁ ସେ ଜୀବନଟା କୃଷ୍ଣଙ୍କୁ ଦିଅ, ଆଉ କିଛି ଆମକୁ ଗୋଟେ ପ୍ରବଚକ ହୁଅ କି ଗୋଟେ ପ୍ରିଚିଂ କର ଇଏ କର କିଛି ଆମ ଗୁରୁଦେବ କହୁନଥିଲେ, ଖାଲି ଆମକୁ ଏତିକି ଶିଖେଇଥିଲେ ଭଗବାନଙ୍କ ସେବା କର ଭଜନ କର ପ୍ରଭୁପାଦଙ୍କର ଭୋଗଦିଶୋଷଣ କର ଯାଉଛୁ ସେବା ଦିଆହେଉଛି କର ଗୁରୁଙ୍କ ଆନୁଗତ୍ୟରେ ସେବା କର ଅପରାଧ କରନି ନାମ କର କୃଷ୍ଣଙ୍କୁ ପାଅ। କୌଣସି ଇନ୍ସପିରେସନ୍ ଆମକୁ ଦେଉନଥିଲେ ଯେ ତୁମର ମାନେ ଯାହା କହିଲେ ଭୌତିକ ମାର୍ଗ ଭୌତିକ ଦିଗକୁ ତୁମେ ଟାଣି ହେଇକି ପଳାଅ ନା, ପୁରା ଏମିତି ଆମକୁ ପୁରା ସେବା ଖାଲି ସେବା ସେବା କର ଭଜନ କର କିଛି କିଛି ଅଲଗା ଜିନିଷ ଦେଉନଥିଲେ, କାହିଁକି ଆମର ଆମର ଆତ୍ମଚେତନଟା ଆଗେ ଆସିଯାଉ ତାପରେ ଆମେ ଯାହା କିଛି କରିବା ଗୋଟେ ପ୍ରଚାର କରିବା ଯାହା କରିବା ଭଲ, କିନ୍ତୁ ବର୍ତ୍ତମାନ ଏଇଟା ଦରକାର ପ୍ରିଚିଂଟା କାହିଁକି ନ ଦରକାର ନା, ଏମାନେ ଯେହେତୁ ଶିକ୍ଷିତ ବ୍ୟାକଗ୍ରାଉଣ୍ଡରୁ ଆସୁଛନ୍ତି ଏମାନଙ୍କୁ ଏନ୍ଗେଜମେଣ୍ଟ ଦରକାର, ଏମାନେ ସବୁ ମ୍ୟାନୁଆଲ ସର୍ଭିସ ଆଗୁଛନ୍ତି କରିପାରିବେ, ଆଉ ସମାଜ ବି ସେମିତି ହେଇଗଲାଣି ସମାଜ ଆମକୁ ତ କିଛି ଆଶା କରୁଛି ଆଉ କିଛି ଲୋକ ବି ସାହାଯ୍ୟ କରିବାର ଅଛି, କିନ୍ତୁ ମନେ ରଖିବାକୁ ପଡିବ କିନ୍ତୁ ସେଠି ସବୁବେଳେ ଲାଗିବ ଆମକୁ ଆତ୍ମଚେତନ ଜାଗ୍ରତ କରିବାକୁ ପଡିବ, ଗୁରୁ ବୈଷ୍ଣବଙ୍କୁ ଶକ୍ତି ପ୍ରାପ୍ତ କରିବାକୁ ପଡିବ, ନହେଲେ କିଛି ଦିନ ଆମେ ପ୍ରଚାର କଲା ପରେ ବି ସେ ପ୍ରଚାରଟା ଆମକୁ ନିରାଶ ଲାଗିବ, କାରଣ ଆମର କିଛି ଅଭାବ ହେଇଯାଉଛି, ଆମର କିଛି ଅଭାବ ହେଇଯାଉଛି, ଆମକୁ ଭଗବାନଙ୍କ ସହିତ ପରମାତ୍ମାଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ପଡିବ, ସେ ଦୁଇଟା ଜିନିଷ ପାରାଲାଲ ଚାଲିବା ଦରକାର, ଆମର ନିଜର ପୋଷଣ ସହିତ ଅନ୍ୟର ଉପକାର ଦୁଇଟା ପାରାଲାଲ ଚାଲିବା ଦରକାର, ଆତ୍ମଚେତନା କଥା ଏଇସବୁ। ଆଚ୍ଛା କ'ଣ କହିଲେ, ହେ ଜନାର୍ଦ୍ଦନ ଯଦ୍ୟେତ ହନ୍ତବ୍ୟାସ୍ତ ହି ଭୂଭାର ଅପହାରୀ ତ୍ୱାମେବ ତାଞ୍ଜହି ପରଶସ୍ୟତେ ହେ ପାପଗନ୍ଧ ସମ୍ବନ୍ଧ ନ ଭବେତିତି ବେଜ୍ୟତେ। ଜନାର୍ଦ୍ଦନ ଶବ୍ଦ ଅର୍ଥକୁ କହିଦେଲେ ପୂର୍ବଦରେ ଜନାର୍ଦ୍ଦନ ଶବ୍ଦ କ'ଣ କହିଛନ୍ତି, ନା ଜନାର୍ଦ୍ଦନଙ୍କ ପୂର୍ବଦ ବ୍ୟାଖ୍ୟା କରିଛନ୍ତି ଭାବାର୍ଥ ପଢ଼ିଲେ ନା ପୁରା, ନା ପଢ଼ିନି ଭାବାର୍ଥ ପଢ଼ିନି ନା ପଢ଼ି ଦେଇସାରିଛି, ଜନାର୍ଦ୍ଦନ 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 ପ୍ରଭାତ, କାରଣ ଏଇଟା ଗୋଟେ ବ୍ୟଞ୍ଜକ ପାଦ ଗୋଟେ ଅର୍ଜୁନ ଯେମିତି ଥଟ୍ଟା କଲା ଭଳି ଭଗବାନ କହିଲା ଭଳିଆ କହୁଛନ୍ତି, ଜନାର୍ଦ୍ଦନ ଯେଉଁ କହିଲେ ନା ଜନାର୍ଦ୍ଦନ ଶବ୍ଦ ଅର୍ଥକୁ ବଳଦେବୀ ଦର୍ଶନ କରୁଛନ୍ତି, ଜନାର୍ଦ୍ଦନ ଯଦ୍ୟେତେ ହନ୍ତବ୍ୟସ୍ତ ହି ଭୂଭାର ଅପହାରି ତ୍ୱାମେ ବତାଞ୍ଜହି, ଆପଣ ଜନାର୍ଦ୍ଦନ ଜନନାମ ଅସୁରକୁ ଆପଣ କ'ଣ କରିଥିଲେ ମର୍ଦ୍ଦନ କରିଥିଲେ ବା ମାରିଥିଲେ, ଆପଣ ଭୂଭାର ହରଣ କରିବା ପାଇଁ ଆସିଛନ୍ତି, ମାରିବାର ଅଛି ତ ଆପଣ ମାରନ୍ତୁ, କାରଣ ସିଏ ତ ସଖା ଭାବରେ ବର୍ତ୍ତମାନ ରହିଛି ନା, ବର୍ତ୍ତମାନ କ'ଣ ଗୁରୁ ହେଲେଣି ନା କ'ଣ, ଜନାର୍ଦ୍ଦନ ଶବ୍ଦଟାକୁ ସେଇ ଅର୍ଥ ସେ କହୁଛନ୍ତି, ଯଦ୍ୟତ ହନ୍ତବ୍ୟା ଯଦି ତାଙ୍କୁ ହତ୍ୟା କରିବାର ଅଛି ସ୍ତୟି ଭୂଭାର ଅପହାରୀ ଆପଣ ଆସିଛନ୍ତି ଭୂଭାରକୁ ଅପହରଣ କରିବା ପାଇଁ ତ୍ୱାମେ ବତାଞ୍ଜହି, ଆପଣ ତାଙ୍କୁ ମାରନ୍ତୁ ମୋତେ କାହିଁ ଦାଧିରେ ପୁରଉଛନ୍ତି, ପରଶ୍ୟସ୍ୟତେ ପାପଗନ୍ଧ ସମ୍ବନ୍ଧ ଆପଣଙ୍କୁ ପାପଗନ୍ଧ ଲାଗିବନି, ନ ଭବେତ ଇତି ବ୍ୟଜ୍ୟତେ ଏଥିରୁ ଜଣା ପଡ଼ୁଛି, ସେଥିପାଇଁ ପ୍ରଭୁପଦ ଏଟାକୁ ରଚନା କରୁନାହାନ୍ତି ମାନେ ସଖାର ଭାବରେ ପରିହାସ କରିକି କହୁଛନ୍ତି ଜନାର୍ଦ୍ଦନ। ଆଚ୍ଛା ତା ପରବର୍ତ୍ତୀ ଶ୍ଳୋକ, ଯେତେବେଳେ ଏଇ ଜିନିଷ କାରଣ ବର୍ତ୍ତମାନ ଡିସ୍କସନଟା ଅତି ଗମ୍ଭୀର ହେବାକୁ ଯାଉଛି ଧୀରେ ଧୀରେ, କାରଣ ଅର୍ଜୁନଙ୍କ ଯୁକ୍ତିଟା ଆହୁରି ବଢି ବଢିକା ଚାଲିବ, ସେ ବେଦ ଆଡ଼କୁ ଯିବେ, ବର୍ତ୍ତମାନ ତାଙ୍କ ବିଚାର କହିସାରିଲେ ତାଙ୍କ ବିଚାରଟାକୁ ପୁଷ୍ଟ କରିବା ପାଇଁ ମଣିଷ ଗୋଟେ ତା ନିଜ ବିଚାରକୁ ବିଶେଷ କରି ଆମେ ଭକ୍ତ ହେଇଗଲା ପରେ ଧର୍ମ ପଥରେ ଆସିଲା ପରେ ନିଜ ବିଚାରଟାକୁ ସବୁବେଳେ ଧର୍ମ ସହିତ ଟାଇ କରନ୍ତି, କ'ଣ ବୁଝିବ ଏ ଆମେ ଗୋଟେ ବିଚାର କରିଦେଲେ ହଁ ଏ ଶାସ୍ତ୍ର ତ ଏଇଟା କୁହାହେଇଛି ଆଉ ପ୍ରପାତ ଏଟା କହିଛନ୍ତି ଆଉ ଏଠି ତ ଏଇଆ କୁହାହେଇଛି ଆଉ ଏଠାରେ ମାୟାଟା ତୁମେ ଯଦି ବିଚାର କରିଦେଇକି ଶାସ୍ତ୍ରକୁ ଆଣିକି ତୁମ ବିଚାର ଯୋଡ଼ି ଦରକାର, ତାହେଲେ ଗୁରୁ କ'ଣ ଆବଶ୍ୟକ ଅଛି? ଏଇଥିପାଇଁ ଗୁରୁ ଦରକାର। ଏ ଉପମାନ୍ୟ କଥାରେ ଆମେ କୁହନ୍ତିନି, ଉପମାନ୍ୟ ଡେଲି ଗୁରୁ ମନା କରୁଥିଲେ ତୁମେ ଏଇଟା କରିବନି, ସେ ସେଇଟା କରୁନଥିଲେ, ଗୁରୁଦେବ ମନା କରୁଛନ୍ତି ମୁଁ କରିବିନି, କି ସେଇଟା ବି ଠିକ ନୁହେଁ। ଗୁରୁଦେବ ମନା କରୁଛନ୍ତି ମୁଁ କରୁନି, କିନ୍ତୁ କ'ଣ କରିବି ସେଇଟା ଗୁରୁକୁ ପଚାରିବା ଦରକାର, ସେଥିପାଇଁ ଗୁରୁ ଦରକାର। ଗୁରୁଦେବ କ'ଣ କହିଲେ, ତୁ ଦୁଇ ଥର ଭିକ ମାଗିବୁ ନାହିଁ, ଯାହା ମାଗିବୁ ମୋତେ ଆଣି ଦେଇଦେବୁ। ସେ ଦୁଇ ଥର ଭିକ ମାଗିଲେଣି, କିନ୍ତୁ କ୍ଷୀରଟା ଖାଇଲେ। ସେଇଟା ପଚାରିଥିଲେ ଗୁରୁକୁ, ବିଚାର ଯୋଡ଼ି ଦେଲେ, ଗୁରୁଦେବ ମନା କରୁଛନ୍ତି ମୋତେ କ୍ଷୀର ଖାଇ, ମୁଁ ବନ୍ଦ କରିଦେଲି, ମୋର ଆଉ ଗୋଟେ କାମ କରିବି। ଏ ହେଲା ଅସୁବିଧା, ଏ ହେଲା ଅସୁବିଧା। ଏଥିପାଇଁ ଗୁରୁ ଆବଶ୍ୟକ, ପ୍ରତି କ୍ଷେତ୍ରରେ ଆମକୁ କରେକ୍ସନ୍ ଦରକାର। ଆମ ବିଚାରଟା କ'ଣ କରିବା ନା, ଧର୍ମଶାସ୍ତ୍ର ହିସାବରେ ଯୋଡ଼ିଦେବା, ଏଇଟା ଶାସ୍ତ୍ରରେ ଏଇଟା କୁହାହେଇଛି, ଆଉ ଏଠି ତ ଇଏ କହିଛନ୍ତି, ଆଉ ଏମିତି କେମିତି କରାହେଲା, ନାଇଁ 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 ଶାସ୍ତ୍ର ଅର୍ଜୁନ ବର୍ତ୍ତମାନ ଅର୍ଜୁନ ଯୁକ୍ତିଟାକୁ ନିଜ ଆଡ଼କୁ ବର୍ତ୍ତମାନ ନିଜ କଥା କହୁଥିଲେ, ମୁଁ ଚାହୁଁନି ମୋର ଏଇଟା କରିବା ଦରକାର ନାହିଁ, ମୁଁ କେମିତି ଏଇଟା କରିବି, ବର୍ତ୍ତମାନ ସବୁ ବେଦ ଆଡ଼କୁ ନେବେ। ବେଦର ଯେଉଁ ଯେଉଁ ଜିନିଷ ଗୁଡ଼ାକ ରହିଛି ତାକୁ ଆଣିକି ନିଜର ବିଚାରଧାରା ସହିତ ପୁଷ୍ଟ ପୁଷ୍ଟ କରି, ଆଉ ଅପରାଧ ଗୁଡ଼ା ଏମିତି ହୁଏ ନା, ଆଉ ଅପରାଧ ଯୁଗତ କାଲି ପଡ଼ିଥିଲା, ଅପରାଧ କେମିତି ହୁଏ, ଏଇଟା ତ ଏମିତି କୁହାହେଇଛି, ଗୁରୁଦେବ ଏଇଟା କେମିତି କଲେ, ଏଇଟା ତ ଏମିତି କୁହାହେଇଛି। ଆଜି ଯେଉଁମାନେ ସବୁ ପ୍ରଭୁପାଦଙ୍କୁ ସମାଲୋଚନା କରୁଛନ୍ତି, ଯେଉଁମାନେ ଚାଲିଗଲେ ସବୁ ମଠ ମନ୍ଦିରରୁ, ଆରେ ଆଜି ବିଶ୍ୱରେ ଧର୍ମ ସଂସ୍ଥାକୁ ଯଦି କେହି ବଞ୍ଚେଇକି ରଖିଛନ୍ତି, ପ୍ରଭୁପାଦ ରଖିଛନ୍ତି, ପ୍ରତ୍ୟେକ ଧର୍ମ ସଂସ୍ଥା ଆଗରୁ ତାଙ୍କର କିଛି ନଥିଲା, ଏଇ ଯେଉଁ ବହି ପତ୍ର କେସେଟ ଯେଉଁ ଆମର କୁହନ୍ତି ମନ୍ଦିର, ସେଇ କେଉଁ ମନ୍ଦିର ଘଣ୍ଟି ଘଣ୍ଟେ ବଜାଉଥିଲେ, ମନ୍ଦିର ଅପରିଷ୍କାର ସବୁ ପଡ଼ିଥିଲା, କେବଳ ମେମ୍ବରସିପ୍, ଏ ଯେଉଁ ପରିକ୍ରମା, ଯାହା ଆଜି ବିଶ୍ୱରେ ଦେଖୁଛ ତୁମେ, ଯେଉଁଆଡ଼େ ବୃନ୍ଦାବନ, ଏ ବିଦେଶ ସବୁ ମଠକୁ ବର୍ତ୍ତମାନ ବିଦେଶୀମାନେ ଗଲେଣି, କେଉଁ କେଉଁ ମଠ, ସେ ମାୟାବାଦୀ ଯୋଗୀ ସବୁ ଏଠି ତାଙ୍କୁ ଆଣିଲା କିଏ, ବର୍ତ୍ତମାନ ବଞ୍ଚୁଛି କାହା ଯୋଗୁଁ, ବିଶ୍ୱରେ ଧର୍ମର ନୀତିଟା ବର୍ତ୍ତମାନ ଯେତେ ଧାର୍ମିକ ଲୋକମାନେ ଅଛନ୍ତି ସବୁ ନୀତି ଗୁଡ଼ାକ ସବୁ ପ୍ରଭୁପାଦ ନୀତି ଫଲୋ କରୁଛନ୍ତି। ଇସ୍କନଲେ ଏଇଟା ହେଲା ରେ, ଇସ୍କନଲେ ଏମିତି କଲେଣି, ମୁଁ ସବୁ ଦେଖୁଛି, କୀର୍ତ୍ତନ ଇସ୍କନ ଷ୍ଟାଇଲ ହେଇଗଲାଣି, ହିନ୍ଦୀ ଭଜନ ଦେଖିଲେ ସେ ବହିରେ, ବୈଷ୍ଣବ ଭଜନ ବହିରେ ମୁଁ ହିନ୍ଦୀ ଭଜନ ପାଇଲି, ମୋତେ ମନ ଦୁଃଖ ଲାଗିଲା। ଆଜି ମୁଁ ଆଜି ଦେଖୁଥିଲି ଗୋଟେ ଭଜନ, ସେ ବଜାଉଥିଲି ହାରମୋନିୟମଟା, ମୋ ସେ ଶ୍ରୀତ କମଳା କୋଚ, ମୁଁ ସବୁ ଲେଖିବା ପାଇଁ, ମୁଁ କହିଲି ଟିକେ ଶ୍ରୀତ କମଳା କୋଚଟା ମୋତେ ଭଲ ଲାଗେ, ମୁଁ ବହିଟା କରି ଦେଖିଲି, ଗୋଟେ ସମ୍ପ୍ରଦାୟ ବହିରେ ଗୋଟେ ହିନ୍ଦୀ ଭଜନ, ସେ ଯେଉଁ ରାଧେ ରାଧେ ସେ ଯେଉଁ ଭଜନ ସେଥିରେ ଲେଖା ଯାଏ, ସମ୍ପ୍ରଦାୟ ବହି ଆମେ କ'ଣ ଏଇଟା ଲେଖିବୁ, ସବୁ ଫଲୋ କଲେ। ଜଗତରେ ବର୍ତ୍ତମାନ ପ୍ରଭୁପାଦଙ୍କ ନିୟମଟା ଚାଲିଛି, କାରଣ ସେ ଯୋଗାଚାର୍ଯ୍ୟ ତାଙ୍କ ଦ୍ୱାରା ମ୍ୟାନିଫେଷ୍ଟ ହେଇଯାଉ, ବର୍ତ୍ତମାନ ଯେତେ ଧର୍ମ ସଂସ୍ଥା ଯାହା ଦେଖ ଇସ୍କନ ସବୁ ଦେଖୁଛନ୍ତି, ଶନି ମନ୍ଦିରରେ ମହାପ୍ରସାଦ, ମହାପ୍ରସାଦ ମୁଁ ଯାଇଥିଲି ନିଜେ ଜନ, ଏ ଯେଉଁ କ'ଣ ଜନମଞ୍ଚରେ ମୋ ସାଙ୍ଗରେ ଯୁକ୍ତ କରୁଥିଲେ ଓଟିଭି ଜନମଞ୍ଚକୁ, ଚନ୍ଦ୍ରଶେଖର ସ୍କୁଲ, ଡିଏଭି ସ୍କୁଲ, ମୁଁ ଭାରି ଷ୍ଟ୍ରେଟ୍ ଫର୍ୱାର୍ଡ଼ ଲୋକ, ଆମ ମନ୍ଦିର ଆସିକି ସେ କହିଲେ, ଆମ ମନ୍ଦିର ମନ୍ଦିର ବ୍ରହ୍ମଚାରୀ ଥାଏ, ମନ୍ଦିର ପ୍ରେସିଡେଣ୍ଟ କହିଲେ ଆମ ଶିଷ୍ୟ ଗଲେ ପାରିବା, ଆଉ କିଏ ପାରିବେନି, ମୁଁ କାହାକୁ ଛାଡ଼ିବିନି, ଭୁଲଟା ଭୁଲ ଠିକ୍ଟା ଠିକ୍, ସେ କିଏ ବି ହେଲେ ହଁ ମୋତେ ଜେଲ ପୁରା ହେଇକି ଯାହା କର ମୁଁ ଛାଡ଼ିବିନି, ମୋତେ ଡାକିକି ନେଲେ ନାଇଁ, ସେ ସବୁ ଜନମଞ୍ଚରେ ସେ ପବ୍ଲିକ ଲୋକମାନେ ରହିବେ, ସେ ଝିଅ ବହୁ ଲୋକ ଆଗ ବସିବେ ସେଠି, ତୁମକୁ ସେ କଟକରୁ ଗୋଟେ ସେ ବାବା ଯାଇଥାଏ, ସେ କିଛି କହିପାରୁନଥାଏ, ସେ ଏଣୁ ତେଣୁ ତୁମ ବାବାମାନଙ୍କର କିଏ ଲିଡର, ସେ ବାବାମାନେ ସବୁ ଧାର୍ମିକ କ'ଣ ପଇସା ରୋଜଗାର କରୁଛନ୍ତି, ଇସ୍କନର ସେ ପ୍ରଭୁପାଦ ସେ ଗୋଟେ କଥା କହୁଥାଏ, ପିନି ମାରିଦେଉଥାଏ, ପ୍ରଭୁପାଦ ଯେତେବେଳେ ଆସିଥିଲେ ସେତେବେଳେ ପ୍ରସାଦ ସେଟା ଗୋଟେ ମ୍ୟାଜିକ୍ ଜିନିଷ ଥିଲା, ପ୍ରଭୁପାଦଙ୍କ ଦ୍ୱାରା ମ୍ୟାଜିକ୍ ଜିନିଷ ହେଉଛି, ତାଙ୍କ ଶକ୍ତିରେ ଭଗବାନ ଶକ୍ତିରେ ଆସିଛି ନା, ଗୁରୁଦେବ ନିଜ କହିଲେ ମୁଁ ଉପଲବ୍ଧି କରିଛି, ଆଉ ସେ ଲୋକଟା ବି ସେ କାଳେ ଦେଖିଛି, ସେ ଖାଇଛି ପ୍ରସାଦ, ସେଠି ଛୋଟ ପିଲା ଥିଲା, ପ୍ରଭୁପାଦ କହିଲେ ଗୌର ଗୋବିନ୍ଦ ଯିଏ ଆସିବେ କିନ୍ତୁ କେହି ଖାଲି ହାତରେ ଫେରିବେ, ସମସ୍ତେ ପ୍ରସାଦ ପାଇବେ। ଗୁରୁଦେବ କହିଲେ ଭଲ କଥା, ଆଉ ଗୁରୁଦେବ ସବୁ କଥା, ଗୁରୁ ଆଜ୍ଞା ଆଜ୍ଞା, ଗୁରୁଦେବ ମୁଣ୍ଡୁଛନ୍ତି, ତାପରେ କେଉଁଠି ପଇସା ଆସିବ, ସବ୍ଜି ଆସିବ ଫେରିବେନି, ଗୁରୁଦେବ ବୋଲେ କହୁଛନ୍ତି ଗୋଟେ ମାରୁଡ଼ି ଲୋକ ଆସିଲା, ହଠାତ୍ ଗୋଟେ ସେ ମାରୁଡ଼ି ଲୋକ ଆସିଲା, ଆଉ ହେଲେ ମହାରାଜ ଯାହା ଲାଗିବ ମୁଁ ଦେବି, ତ ଯେତେ 21 ଦିନ ଯାକ ଯାହା ଲାଗିଲା ସେ ଆଣି ପଠେଇ ଦେଉଥିଲା, ତା ପ୍ରଭୁପାଦ ଇଚ୍ଛା କରୁଥିଲେ କେହି ଖାଲି ହାତରେ ଫେରିବେ, ସେ ଭଗବାନଙ୍କ ଲୋକ, ଆଉ ସେ ସେଇଟା ଦେଖି ଖାଇଛି, ହେଲେ ସେ ପ୍ରଭୁପାଦ ଯେତେବେଳେ ଆସିଥିଲେ ଖାଲି କ'ଣ ଦିଆହେଉଥିଲା, ପ୍ରସାଦ ଦିଆହେଉଥିଲା, ବର୍ତ୍ତମାନ ସେଠି ପ୍ରସାଦ କ'ଣ ବିକ୍ରି ହେଉଛି, ଯେ ବର୍ତ୍ତମାନ କେଉଁଠି କେଉଁଠି ପ୍ରସାଦ ବିକ୍ରି ହେଉନି କୁହନ୍ତୁ, ସେ କାଳୀ ପ୍ରସାଦ, କାଳୀ ମାଙ୍କର ପ୍ରସାଦ ସବୁଆଡେ ଦେଖିବ, ପ୍ରସାଦ ଗାଁ ଗୋଟେ ଲେଖାରେ ଏଠାରେ ପ୍ରସାଦ ମିଳେ, କା ପ୍ରିନ୍ସିପୁଲ ଏଟା, ସେଇଠି ମୁଁ ତାକୁ ଯୁକ୍ତି କରିକି ସେ ବାବା ସିଏ କ'ଣ ଓଡ଼ିଶାର ବର୍ଡର ବାବା ଯାଇଥିଲା ସେଠି, ସେଠି କିଛି ତାକୁ ମୋତେ କହିପାରୁନି, ସେ ଲୋକ ସବୁ ଘେରି ଯାଉଛନ୍ତି ତାକୁ। ମୋତେ କହିଲେ ତୁମେ କ'ଣ କହୁଛ, କହ ତୁମର ଏଠି ପ୍ରସାଦ ବିକ୍ରି ହେଉଛି। ମୁଁ କହିଲି କିଛି ନାହିଁ, ଜଗନ୍ନାଥ ମନ୍ଦିରରେ ପ୍ରସାଦ ବିକ୍ରି ହେଉଛି କି ନାହିଁ, ତାକୁ ବେପାର ବୋଲି କହୁଛ କି, ତାଙ୍କୁ ବେପାର ବୋଲି କହୁଛ ଆଗୁ କହ। ମୋତେ କହିପାରିଲେ ନା ସେଠି ତଳେ ବସିକି ଖାଉଛନ୍ତି। ମୁଁ ଠିକ ଅଛି, ଯିଏ ପ୍ୟାଣ୍ଟ ସାର୍ଟ ପିନ୍ଧି ପ୍ୟାଣ୍ଟ ସାର୍ଟ ପିନ୍ଧିଛି, ସେ ସେଠି ତଳେ ବସିକି ପାଇବନି, ଯେ ବସିପାରିବନି, ଆଣ୍ଠୁ ବୁଢ଼ା ବୁଢ଼ି ହେଇଛନ୍ତି, ସେ ପ୍ରସାଦ ନେଇଛି ହୋଟେଲରେ ବସିକି ପାଉଛନ୍ତି ଚେୟାରରେ, ସେ ତଳେ ବସିପାରିବେନି। ବେପାର କ'ଣ, ସାଧୁ ବେପାର କରେ ନା। ମୁଁ ଗୋଟିଏ ଗୋଟିଏ ବାଣ ମାରିଲି, ସେ ତାଙ୍କ ତା ରିପୋର୍ଟର ତାର ସବୁ ଜଣେ ବସିବ, ସେ ଜନମଞ୍ଚରେ ଜଣେ ବସିବ, କ'ଣ ତାଙ୍କ କ'ଣ କୁହନ୍ତି, ତାଙ୍କ ଜଜ୍ ଭଳିଆ ସେ ଫାଇନାଲ୍ ଡିସିସନ୍ ଦେବ। ଏ ଆଲୋଚନାର କ'ଣ ହେଲା, ମୁଁ ଗୋଟିଏ ବାଣ ମାରିଲି, ତାଙ୍କ ମୁହଁ ବନ୍ଦ କରିଦେଲି। ମୁଁ ଯେ ସାଧୁ ସେ ବେପାର କରେ ନା, ଆଜି ବେପାର କରେ ସେ ସାଧୁ ନୁହେଁ। ତା ଭିତରେ ତୁମେ କନ୍କ୍ଲୁଜନ୍ ଡିସିସନ୍ ନିଅ। ତାପରେ ମୋତେ ଦୁଇ ତିନି ଥର ଡାକିଲେ, ମୁଁ କହିଲି ମୁଁ ଯିବିନି। ମୁଁ କହିଲି ତୁମେ, ମୁଁ ଯେତେବେଳେ ଯିବି, ମୁଁ ଯେଉଁଟା ଅସଲ କଥାକୁ ସେ କଥାକୁ କାଟୁଛ, ମୁଁ ଯେତେ ଭଲ ଭଲ ପଏଣ୍ଟ କଥା କାଟିଦେଇଛି, ମୁଁ ଶୁଣିଲି ସେ କ'ଣ କହୁଛନ୍ତି ଦେଖିବା। ମୁଁ ସେ ଜନମଞ୍ଚରେ ଡିବେଟ୍ କରିକି ମୁଁ ଆସି ଦେଖିଲି ଟିଭିରେ। ମୁଁ କହିଲି ଚାଲୁ, ସେ କ'ଣ ଜନମଞ୍ଚରେ ମୋତେ ଡାକିଥିଲା, କ'ଣ ଦେଖେଇଲା। ମୁଁ ଦେଖିଲା ଯେଉଁଟା ତାଙ୍କ ଆଡ଼କୁ ଯାଇଛି, ମୁଁ ଯେତିକି ବାଣ ମାରିଛି ସେ କାଟିଛନ୍ତି, ଯେତିକି ଧର୍ମ ବିରୋଧୀ କଥା ରଖିଛନ୍ତି। ନେକ୍ସଟ ଟାଇମ୍ ମୋତେ ଡାକିଲେ ମୁଁ ତାଙ୍କୁ କହିଲି, ତୁମେ ଚିଟିଂ ମୋତେ କରିପାରିବନି, ତୁମେ ଆଉ କାହାକୁ ଡାକୁଛ, ଡାକ ମୋତେ ଡାକୁଛ ମାନେ ତୁମେ ଏଡିଟିଂ କରୁଛ କି ନାହିଁ। ନା ଆମେ ଆଜ୍ଞା ଏଡିଟିଂ କରିବୁ, ଆମର ବେପାର, ମୁଁ ବେପାର କରିବ ବେପାର, ମୁଁ ବେପାରୀ, ମୁଁ ପ୍ରଥମେ କହିଥିଲି ମୁଁ ବେପାର ନୁହେଁ, ଯେଉଁ ବେପାରୀ ଯେଉଁ ବାବା ତାଙ୍କ ଦୁଇଟା କଥା। ମୁଁ କେବେ ନେକ୍ସଟ ଟାଇମ୍ ଗଲିନି। ତେଣୁ ଲୋକମାନଙ୍କର ଏଇ ଯେ ଏଇ କଥା ମୁଁ କହୁଥିଲି ନା, ଏ ଗୋଟେ ଉଦାହରଣ ଦେଉଥିଲି, ସବୁ ପ୍ରିନ୍ସିପଲ ଆଚାର୍ଯ୍ୟମାନଙ୍କର ପୂର୍ବ ଯାହା କରିଛନ୍ତି ବଞ୍ଚେଇକି ସେ ରଖିଛନ୍ତି ବର୍ତ୍ତମାନ ସବୁ ଧର୍ମ ସଂସ୍ଥା, ତାଙ୍କ ପ୍ରିନ୍ସିପଲ ସେ ଚାଲିବ, ସେଥିପାଇଁ ସେ ଦେଖ ସବୁ ମଡର୍ଣ୍ଣାଇଜ୍ ହେଉଛନ୍ତି। ପୂର୍ବ ଜାଣିଛନ୍ତି ଏମିତି ଆସିବେ, ଏଇଭଳି ଯୁଗ ଯୁବକ ଆସିବେ, ଏଇଭଳି ଷ୍ଟାଣ୍ଡାର୍ଡ କରିବାକୁ ପଡ଼ିବ, ଏହା କରିବାକୁ ପଡ଼ିବ, ଯୁବଗୁଡ଼ାକୁ ଉଦ୍ଧାର କରିବେ ସେ ଆସୁଛନ୍ତି ଆଉ। ଆଉ ପୁରୁଣା ଜିନିଷ କଲେ କେହି ଆସିବେନି ମଠ ମନ୍ଦିରକୁ ଆଉ। କେଉଁ କଥାରେ ଟିକେ ମୁଁ ପଳେଇ ଆସିଲି, ହଁ ହଁ ଜନାର୍ଦ୍ଦନ, ଆପଣ ଆପଣ ମାରନ୍ତୁ, ଆପଣ ତ ଭୂଭାର ହରଣ କରିବା ପାଇଁ ଆସିଛନ୍ତି, ଆପଣ ମାରନ୍ତୁ, ଏଇଟା ପରିହାସ ମୂଳକ ଜିନିଷ, ପୂର୍ବ ସେଟାକୁ ଆଉ ରଚନା କରୁନାହାନ୍ତି। ଏଇ ଏଇ ଯୁକ୍ତି କଥା ପଡ଼ିଥିଲା ନା, ଆଉ ଯୁକ୍ତି କଥା ମୁଁ ପଳେଇ ଆସି, ବର୍ତ୍ତମାନ ଶାସ୍ତ୍ର ଯୁକ୍ତି ଗୁଡ଼ାକ ଆଣିକି ଦେବେ, ଶାସ୍ତ୍ର ଯୁକ୍ତି ଗୁଡ଼ାକ ଏଇ ମାନେ ଯେଉଁମାନେ ଆଜିକି ଟିକେ ଆସୁଛନ୍ତି, ଏଇ କଥାରେ ଗୋଟେ ଜିନିଷ ନା, ସେମାନେ ଆସୁଛନ୍ତି ଆଜି ଧର୍ମ ସଂସ୍ଥାକୁ ଆସିଛନ୍ତି, ଆଜି ଯେଉଁ ଯେଉଁ ଧର୍ମ ସଂସ୍ଥା ମୁଁ ଆଜି ମାନେ ମୋ ବର୍ଡର କହୁନି, କିଏ ବୃନ୍ଦାବନରେ ଆଜି ଭଜନ କରୁ, କିଏ ହିମାଳୟରେ ଯୋଗୀ ହଉ, ଯେଉଁଠି ହାତ ଲଗେଇଦେବ ସେ ଇସ୍କନ ଛାଟରେ ତିଆରି ହେଇଥିବ, ଯା ମୁଁ ଆଜି କହୁଛି ତୁମେ ଖୋଜ ଯା, କିଏ ବୃନ୍ଦାବନ ବାବା ଯିଏ ହେଇଛି ତାକୁ ପଚାର ଆଗେ ଯାଇକି। ମୁଁ ବର୍ତ୍ତମାନ କହୁଛି, ପୁରୁଣା କଥା କହୁନି, ଯିଏ 20-30 ବର୍ଷ କଥା ଛାଡ଼, ମୁଁ ବର୍ତ୍ତମାନ କଥା ପଚାରୁଛି, ଯିଏ ଯେଉଁ ଧର୍ମ ସଂସ୍ଥାରେ ତାକୁ ପଚାର ଆଗେ, ସେ କାଟ ଚରା ଆସିକି ଆଜି ଆସିଛି। ଭାଇ ଠିକ ଅଛି, ତୁମେ ତୁମେ ସେ ରାସ୍ତା ଗଲ, ନିନ୍ଦା କରନି ପ୍ରଭୁପଦଙ୍କୁ, ନିନ୍ଦା କରନି ଇସ୍କନକୁ, ନିନ୍ଦା କରନି। କେଉଁ ଭକ୍ତ ଭୁଲ କରୁଛି ତାକୁ ତୁମେ କହିପାରିବ, ଇସ୍କନକୁ ନିନ୍ଦା କରିପାରିବନି। ଇସ୍କନ ହେଉଛି ଗୁରୁଦେବ କୁହନ୍ତି ମହାପ୍ରଭୁଙ୍କ ମୋମେଣ୍ଟ, ଏ ମହାପ୍ରଭୁଙ୍କର ଭକ୍ତ, ଯିଏ ବି ଆଜି ଦେଖା ଆଧ୍ୟାତ୍ମିକ ଲୋକ ଟଚ୍ରେ ଆସିଛି, ସେ ଗୋଟେ ସମ୍ପ୍ରଦାୟକୁ ଆସିଛି, ଗୋଟେ ମାନେ ସଚ୍ଚା ଆଧ୍ୟାତ୍ମିକ ଲୋକ ହେଇଛି, ସେ ଇସ୍କନ ଟଚ୍ରେ ଆସିଥିବ। ତାପରେ ତାର କେଉଁଠି କ'ଣ କେଉଁ ଭକ୍ତ ସାଙ୍ଗରେ ପଡ଼ିଲାନି, କ'ଣ ହେଲା, ଡିସଏଗ୍ରିମେଣ୍ଟ ହେଲା, ସେ ତାର କୁଆଡ଼େ ପଳେଇଗଲା। କାରଣ ଶକ୍ତିଟା ଆଚାର୍ଯ୍ୟ ପରମ୍ପରାରେ ଆସେ ଆଉ ଯୋଗାଚାର୍ଯ୍ୟଙ୍କ ପାଖକୁ ଆସେ, ତାଙ୍କ ସହିତ ଯିଏ କନେକ୍ଟ ହେବ ସେ ଆସିବ। ଆଉ ବର୍ତ୍ତମାନ ଧର୍ମ ସଂସ୍ଥା ସବୁ ଯେତେ ପ୍ରକାର ଯେଉଁ ଜିନିଷଟା ସ୍ପିରିଚୁଆଲ ଯାହା କୁହନ୍ତି, ଆକ୍ଚୁଆଲି ସ୍ପିରିଚୁଆଲିଜିମ୍ ଯେଉଁ ଜିନିଷଟା, ସେମାନେ ପ୍ରଭୁପାଦ କୃଷ୍ଣଙ୍କୁ ଫଲୋ ହିଁ କରିବେ ହିଁ କରିବେ, ନହେଲେ ଷ୍ଟ୍ରେଙ୍ଥ ପାଇବେନି। ସେ ଭଗବାନ ତାଙ୍କ ଦ୍ୱାରା ମ୍ୟାନିଫେଷ୍ଟ କରୁଛନ୍ତି ସବୁ ଜିନିଷ ଗୁଡ଼ାକ। ଆଉ ପ୍ରସାଦ ଗୁଡ଼ାକ ଦେଖୁନାହାନ୍ତି ଆପଣ, ଯାଆନ୍ତୁ, ମୁଁ ତ କହୁଛି ଖୋଲିକି, ମୁଁ ସବୁଆଡ଼େ ଖୋଲିକି କଥାବାର୍ତ୍ତା କରେ, ମୋର ଦୁନ୍ଦୁରା ନୀତି, ମୋତେ ଲୋକ ଭଲ ପାଇବେ, ମୋତେ ଭଲ ନ ପାଅ, ମୁଁ ଷ୍ଟ୍ରେଟ କହୁଛି, ତୁମେ ଯାଅ ବର୍ତ୍ତମାନ କେଉଁ ଫିଷ୍ଟକି ତୁମେ ଯାଅ, ଦେଖ ଆଗରୁ ଫିଷ୍ଟରେ କ'ଣ ପ୍ରସାଦ ପାଉଥିଲେ, ବର୍ତ୍ତମାନ କ'ଣ ପାଉଛନ୍ତି, କେଉଁ ବାବାଜୀଙ୍କ ପାଖକୁ ଯାଅ, ରାଧାକୁଣ୍ଡକୁ ଯାଅ, କି କେଉଁ ମାରୁଆଡ଼ି ମାନଙ୍କର ଭଜନକୁ ଯାଅ, କି କେଉଁଠିକି ଯାଅ, ସବୁ ଇସ୍କନ କପି କରୁଛନ୍ତି। ଏଠି ଇସ୍କନ କ୍ଷୀରି କରରେ ସବୁ ସବୁ ଖାଇବା ପିଇବା ସବୁ, ଏ ଡ୍ରମ୍ ବଜେଇବା ଦେଖୁନାହାନ୍ତି, ଏଇ ଆମର ବିଦେଶୀ ମାନେ ସବୁ ସାଉଣ୍ଡ ପାଇଁ ସବୁ ଇଏ ଯେଉଁ ଆମର ଯେଉଁ ବଜାନ୍ତି, ସବୁ ସମସ୍ତେ ବଜେଇଲେଣି, ସବୁ ବଜେଇଲେଣି, ଯାହା ଇସ୍କନ କରିବେ ସମସ୍ତେ ଦୟା କରିବେ। ପ୍ରଭୁ ଭଗବାନଙ୍କ ଲୋକ ଥିଲେ, ସେଇଟା ଆମେ ଗୁରୁଦେବ ମନ୍ଦିର ଆମେ ଦେଖିଛୁ ଜାଣିଛୁ, ଆଉ ସେ ତାଙ୍କର ବେନିଫିଟ୍, ତାଙ୍କ ଶକ୍ତିର ମେନିଫିଟ୍ ପ୍ରକାଶଟା କେମିତି ଦେଖିବୁ, ତାଙ୍କ ଶକ୍ତିର ପ୍ରକାଶ, ତାଙ୍କ ଶିଷ୍ୟ ଭୁବନେଶ୍ୱର ମନ୍ଦିର ଆମେ ଦେଖିଦେଇଗଲୁ ଆଉ ଭୁବନେଶ୍ୱର ଜିନିଷଟା, ଆଉ ସେଇ ସମୟରେ ସେ କହିଦେଇଗଲେ ଆଉ ଏଠି ଜଙ୍ଗଲ ଥିଲା ଆଉ କହିଲେ ଏଠି ହାର୍ଟ ଅଫ୍ ଦି ସିଟି ହବ ଆଉ ଗୌରଗୋବିନ୍ଦ କହୁଛନ୍ତି ଏଠି ଜଙ୍ଗଲ, ଏଠି ମନ୍ଦିର ଖର୍ଚ୍ଚ କରିହବନି, ଏଠି କିଏ ଆସିବେନି, ଏଇଟା ୱେ ଅଫ୍ ଦି ସିଟି, ଆଉ ୱେ ଅଫ୍ ଦି ସିଟି ସେଠିରୁ ବହୁତ ଦୂରରେ। ପ୍ରଭୁପାଦ କହିଲେ ନା ଏଇଟା ଦିନେ କେନ୍ଦ୍ର, ଆଉ ବର୍ତ୍ତମାନ ସବୁଠୁ ଘରଭଡ଼ା ଅଧିକା କେଉଁଠି ଭାବିଲେ, ଜାଗାରେ ଏଇଟା ଅଧିକା କେଉଁଠି, ଓଡ଼ିଶାରେ ଏକ ନମ୍ବର ଭୁବନେଶ୍ୱରର ସବୁଠୁ ପ୍ରେଷ୍ଟିଜିୟସ୍ ଲୋକମାନେ ରହୁଛନ୍ତି କେଉଁଠି, ଆଇଏସ୍ ଭିଲେଜ, ପଇସା ବି ଅଧିକା, ଘର ଭଡ଼ା 18,000-20,000, ସେଠି ବାଘ ପୋଷୁଥିଲେ, ଛେଳି ପୋଷୁଥିଲେ, ବାଘ ଛେଳି ଗୋଡ଼ା ଗୋଡ଼ି ଲାଗୁଥିଲେ, ସବୁ ଆସି ପାଦ ପକେଇଦେଲେ ସେ ତାଙ୍କ ଶକ୍ତି ଆଉ ଜାଣିଥିଲେ ସେ ଆଉ। ତେଣୁ ଜୀବନରେ ମୋର କହିବାର ତାତ୍ପର୍ଯ୍ୟ, ପ୍ରଭୁପାଦ ଗ୍ଲୋରିଫିକେସନ କରି ତାତ୍ପର୍ଯ୍ୟ, ଜୀବନରେ ଯାହା କିଛି କରୁଛ କର, ଆଚାର୍ଯ୍ୟମାନଙ୍କର ଆମେ ନିଜର ଦୁର୍ବଳତାକୁ ତୁମେ ସ୍ୱୀକାର କରନି, ଆଚାର୍ଯ୍ୟମାନଙ୍କ ପ୍ରିନ୍ସିପାଲ ହାତ ମାରେନି, ବିନାଶ ହେଇଯିବ। ତୁମେ ଜାଣିନ ସେମାନେ ଭଗବାନଙ୍କର ଲୋକ, ନିଜ ଲୋକ, ନିଜ ଲୋକ, ଆମେ ଆମର ଦୁର୍ବଳତା ରହିଛି, ଆମର ଆମେ ଭଜନ କରିପାରୁନି, ଆମର କାହା ସହିତ ପଢ଼ୁନି, ଆମେ ସୋସାଇଟିରେ ଚଳିପାରୁନି, ଏଇଟା ଆମର ନିଜର ଫଲ୍ଟ। କିନ୍ତୁ ଆଚାର୍ଯ୍ୟମାନେ ଭଗବତ ପ୍ରେଷ୍ଠ, ନହେଲେ ଏସବୁ କାର୍ଯ୍ୟ କରିପାରୁନି, ତୁମେ ନିଜେ ସ୍ପିରିଚୁଆଲ, ତୁମ ନିଜ ଆଧ୍ୟାତ୍ମିକ ଉନ୍ନତି ତୁମେ କରିପାରୁନ, ତୁମେ ପାଞ୍ଚ ଜଣଙ୍କୁ କ'ଣ ସାହାଯ୍ୟ କରିବ, ସେ ଜଗତକୁ ସାହାଯ୍ୟ କରିକି ଯାଇଛନ୍ତି, ତୁମେ ସେଇଟା ବିଦେଶୀମାନଙ୍କ କତିକି ଯାଅ, ଆଜି ବି ତୁମେ ଦେଖ ବିଦେଶୀମାନଙ୍କୁ, ସେମାନେ କାହାକୁ ମାନନ୍ତିନି। ତୁମେ ଯେତେ କଥା, ଯେତେ ପ୍ରବଚନ, ଯେତେ ସ୍କଲାର କଥା କୁହ, ତୁମେ ପ୍ରଭୁପାଦଙ୍କ କଥା ଯଦି କୋର୍ଟ ନ କରିବ ସେମାନେ ମାନିବେନି, ସେ ପ୍ରଭୁପାଦଙ୍କୁ ବିଶ୍ୱାସ କରନ୍ତି। କାହିଁକି ତମେ କାହିଁକି ଏଇଟା ଲାଗେ ନା, ସେ ଦେଖିଛନ୍ତି ଜଣେ ଏଇ ଭୂମିଟା, ସେ ଭୂମିଟା ଏମିତିକା, ଏଇଟା ଭାରତ ଭୂମି, ଏଠି ପିଲା ଛୁଆ ମାଛ ମାଛ ଛାଡ଼ୁଛନ୍ତି, ମୋତେ ଛାଡ଼ୁଛନ୍ତି, ପିଲା ଛୁଆଙ୍କ ବଦଳେଇ ହଉନି, ସ୍ତ୍ରୀକୁ ବଦଳେଇ ହଉନି, କିନ୍ତୁ ବିଦେଶୀମାନେ ତାଙ୍କ ବା ପିତାମାତାଙ୍କ କଥା ଜାଣିଛନ୍ତି, ନିଜ କଥା ଜାଣିଛନ୍ତି, କିନ୍ତୁ ପ୍ରଭୁପାଦଙ୍କର ଉପରେ ତାଙ୍କର ସେ ଜଣେ ସାଧୁ ଆସିକି ବଦଳେଇ ଦେଇଗଲେ, ତାଙ୍କ ପ୍ରତି ଭଗବାନଙ୍କଠୁ ବଡ଼ ଦୃଷ୍ଟି ବିଦେଶୀମାନଙ୍କର। ପ୍ରଭୁପାଦ କଥା କହିଦେବ ମାନେ ଥପକିଣ୍ଡ ରହିଯିବେ, କାହିଁକି ସେଇଟା ପ୍ରଭୁପାଦଙ୍କର ତାଙ୍କ ପ୍ରତି କୃପା, ପ୍ରଭୁପାଦଙ୍କ ତାଙ୍କ ପ୍ରତି କୃପା, ପ୍ରଭୁପାଦ ତାଙ୍କୁ ବହୁତ ଦୟା କରିଥିଲେ ଆଉ। ସେଥିପାଇଁ ଆଚାର୍ଯ୍ୟ ମୋର କହିବାର ଆଜି ସାର ଥିଲା, ଆଚାର୍ଯ୍ୟମାନଙ୍କୁ, ଆଚାର୍ଯ୍ୟମାନଙ୍କର ଆମର ଦୁର୍ବଳତା ସ୍ୱୀକାର କରିବା, ଆମର କିଛି ଅସୁବିଧା ଥାଇପାରେ, ଆଚାର୍ଯ୍ୟମାନଙ୍କର ଦେଖୁନାହାନ୍ତି ସବୁ କେମିତି ଆଚାର୍ଯ୍ୟମାନେ ଯାହା କହିଛନ୍ତି, ପ୍ରଭୁପାଦ କେମିତି ସବୁ ରଚନା କରିଛନ୍ତି, ସବୁ କେବେ ବି ସନ୍ଦେହ କରିବା ଉଚିତ ନା। ଆଉ ଇଏ ହେଉଛି ଭକ୍ତିର ସବୁଠୁ ବଡ଼ ବାଧକ, ସବୁଠୁ ବଡ଼ ବାଧକ। ଉନ୍ନତ ତତ୍ତ୍ୱ ଜାଣିଗଲେ, ଉନ୍ନତ ଦର୍ଶନ ଜାଣିଗଲେ, ବହୁତ ଶାସ୍ତ୍ର ଶ୍ରଦ୍ଧା କଲେ ବି ମନେ ରଖିବାକୁ ପଡ଼ିବ ଆମେ ଜଣେ ବଦ୍ଧ ଜୀବ, ସବୁ ଜାଣିଲା ପରେ ବି ବଦ୍ଧ ଜୀବ, ନ ଜାଣିକି ଜଣେ ବଦ୍ଧ ଜୀବ, ଆମେ ଜାଣିକି ବଦ୍ଧ ଜୀବ, ଏଇଟା ମନେ ରଖ। କାହିଁକି ନା ଜାଣିଲା ପରେ ବି ଆମେ ନିଜେ କିଛି କରିପାରିବାନି, ଏ ପରମାର୍ଥ ରାଜ୍ୟ ଏଭଳି ନିଜେ ଛୋଟା ହେଇଯିବ, ସେ ନ ଜାଣିକି, ବାହାର ଲୋକ ନ ଜାଣିକି ବଦ୍ଧ ଯିବ, ଆମେ ସବୁ ଜାଣିକି ବଦ୍ଧ ଯିବ, କରିପାରିବାନି କି, ସବୁ ଜାଣିବା କିଛି କରିପାରିବାନି, ତାଙ୍କର କୃପା ନହେ, ଆଚାର୍ଯ୍ୟଙ୍କର କୃପା। ସେଥିପାଇଁ ଆଚାର୍ଯ୍ୟଙ୍କୁ ସବୁବେଳେ ଗୋଟେ ବହୁ ମାନନ କରିବାକୁ ପଡ଼ିବ, ସବୁବେଳେ ତାଙ୍କୁ ସ୍ମରଣ, ପ୍ରାର୍ଥନା ଏକ ସ୍ୱତନ୍ତ୍ର ଅଧିକାର ଆମ ହୃଦୟରେ, ଏକ ସ୍ୱତନ୍ତ୍ର ଅଧିକାର ସିଏ ଗ୍ରହଣ କରିବେ, ସ୍ୱତନ୍ତ୍ର ସ୍ଥାନରେ ରହିବେ ସ୍ୱତନ୍ତ୍ର, ଆଉ ସେଇଟା ହେଉଛି ଭଗବାନଙ୍କର ଆନନ୍ଦ। ଯେତେବେଳେ ତୁମେ ଆଚାର୍ଯ୍ୟଙ୍କୁ ଏକ ସ୍ୱତନ୍ତ୍ର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଲ, ସେଇଟା ହେଉଛି ଭଗବାନଙ୍କର ପ୍ରୀତି, ସେଇଟା ହେଉଛି ତୁମର ବଳ, ଭଜନର ବଳ ହେଉଛି ସେଇଟା, ନହେଲେ ହବନି। ହରେ କୃଷ୍ଣ, ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ, ହରି ହରି।